ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद् भगवद गीतार द्वितीय अध्याय आमने श्रवण करथले अर्जुन जो प्रश्न अच्छी ब्रजेत किम अर्थात किम आसित तापर कल ब्रजेत किम आसित माने इंद्र सहित विषय जो संजोग हुए मनुष्य बचा को विषय दरकार आखिर इंद्रिय रही इंद्रिय सहित विषय संजोग स्थित प्रज्ञ व्यक्ति योगीर कौन चेतना आसे से किभली स्थित हो रुए तार विचारटा केमती रुहे कारण प्राय गोटे उद्वेलित चित्त जो जीवर जो जिते चंचल मन हुए चित्त चंचल हुए तार बुद्धिटा जो गोटे स्थिर रुए ना विषय प्रभाव आ विषय को दोष दे हेनी विषयटा आम किसी क्षति कैन मन क्षति कर मन जाऊँ विषय आड़ मनटा उद्वेलित हो विषय आड़ जा विषय के आमंत्रण कर इंद्रिय को एटा भूल जिन विषय की दोष ना जमी गोटे साधक जन साधन कर जन बैरागी नारी दोष ना भूल विचार सब भूल सब इंद्रिय मैंने विषय आड़ जा विषय की दोष ना इंद्रिय मैंने कहीं जाऊँगी असंजत तार उपाय कहले केमती मत बरा तानी सर्वाणी संयुक्त तानी सर्वाणी संयुक्त युक्त आसित मत पर बसे जस्य इंद्रियाणी तस्य प्रज्ञा प्रतिष्ठित मतपर नंद्रिय वश हो पार ना काटिदे विशेष इंद्रिय संजोग जन को रक्षा पाया कहले तो भगवान भक्ति आचरण करा पड़ो यह सिद्धांत से कहले एवं चलती प्रसंग ब्रजेत किम जो इंद्रिय निग्रह न करी पारे अर्थात इंद्रिय को जो से निरोध न करी पारे तार इंद्रिय सहित व्यवहार जो रोची कंट्रोल करी पारे से जोगीर क्या अवस्था हुए ब्रजेत किम ब्रजेत किमती चले सी आठटी श्लोक व्याख्या कर विषय संजोग क्यों अभाव हुए चित्तर वृत्ति कौन हुए विषय सहित जो कि जितने ठीक से व्यवहार न करी पार तर चित्तवृत्तिर अवस्था केमती रंजमित असंबित असंजमित उभय अवस्था कहले पूर्व कहले ना ध्याते विषय पुंस संगस्ते सुख जायते कहले पूर्व बर्तमान तार लास्ट को देखे कौन कनक्लूजन प्रणश्यति पुणी भवसागर पड़ज यदि इंद्र को संयम न करी पारला जोगी कथा कहते सब शास्त्र विक्षेप दोषता कह जाए प्रतिपक्ष देखा यहाँ कले कौन हम एटा न कले कौन हम अन्य व्यक्ति मुखर सब शास्त्र कहते इंद्रिय संयम न करी पारले भक्ति बिना इंद्रिय संयम करी हे कि धीरे श्लोक देखेदे ध्यात विषय तापरटा क्रोधाभवती सम्मोह बर्तमान केमती विषय सहित इंद्रिय को जदि निरवत न करि पारे इंद्रिय संयम न करि पारे जोगीर क्यों अवस्था हुए ताको देखुचंदि काली गत काली शुणुथिला आम श्लोक राग द्वेष विमुक्ति सुविषयान इंद्रिय चरण आत्मवशी विधि आत्म प्रसादम अधिगच्छति इंद्रिय मानंकु स्वच्छंद भाव छाड़ियाकु पड़िबनि जोगी को इंद्र मान जहाँ चाहती सब खाए भल खाया चाहिए भल सब सब जो ज्ञानेन्द्रिय रे जो गुण रहा प्रत्येक ज्ञानेन्द्रिय रस आड़ धाइबे ज्ञानेन्द्रिय जमती कर्ण कर्ण कौन चाहिए मु सब मधुर कथा शुणी चक्षु चाहब भल रूप को देखी स्पर्श इंद्रिय चाहिए मुझे भल जिन हस्त चाहब भल इंद्रिय को स्पर्श कर जीवा चाहिए भल भोजन करी जीव को ये पंच ज्ञानेन्द्रिय सहित मन ଏଇ ଛଅ ଜଣ ହେଉଛନ୍ତି ଜୀବର ପ୍ରଧାନ ଶତ୍ରୁ। ତେଣୁ ଏ ଜଡ଼ ଜିନିଷ ଗୁଡ଼ାକ ସେ ପ୍ରାପ୍ତ ହେଇଛି, ତାର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଜଡ଼ ଜିନିଷରୁ ସେ ଆନନ୍ଦଟା ପାଉଛି। ଜଡ଼ ଜିନିଷ ତ ଆନନ୍ଦ ନାହିଁ, ତାକୁ ସେ ଚିନ୍ମୟ ଜିନିଷକୁ ଯିବାକୁ ପଡ଼େ। ସେ ଇନ୍ଦ୍ରିୟ ଗୁଡ଼ିକ ଚିନ୍ମୟ ଜିନିଷରେ ଲାଗିବ, ଯେମିତି ରୂପ ଦେଖୁଛନ୍ତି ନା, ଭଗବାନ ରୂପ ଉପରେ ଧ୍ୟାନ କରିବେ, କଥା ଶୁଣେ ସେ ଭଗବାନ କଥା ଶୁଣିବ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆଉ ଗନ୍ଧ ଆଘ୍ରାଣ କରିବ ଭଗବାନଙ୍କର ପୁଷ୍ପ ତୁଳସୀ। ଏ ଚିନ୍ମୟତା ସିଏ ମାନେ ଇନ୍ଦ୍ରିୟରେ ପ୍ରାପ୍ତ ନ ହେଇପାରିବ, ପ୍ରସାଦ ମଧ୍ୟ ଗଚ୍ଛନ୍ତି, ସିଏ ଆତ୍ମପ୍ରସନ୍ନତା ଲାଭ କରିପାରିବନି ଭକ୍ତି ବିନା। ଏଇଟାକୁ ଦେଖାଉଛନ୍ତି ବଳଦେବୀ ଦେଉଛନ୍ତି ଟୀକାରେ ସେ ଜିନିଷ କହୁଛନ୍ତି। ମନକୁ ଜୟ ନ ମନସି ନିର୍ଜିତ ଶ୍ରୋତାଦି ନିର୍ଜେ ଅଭାବେ ନ ଦୋଷ ଇତି ବ୍ରୁବନ୍ ବ୍ରଜିତ କିମ୍ ଇତି ଇତି ଅଶ୍ୟ ଉତ୍ତରମ ରାଗ ଇତ୍ୟାଦି ବି ଅଷ୍ଟଭି। ମନକୁ ଜୟ ନ କରିପାରିଲେ, ଶ୍ରୋତାଦି ଇନ୍ଦ୍ରିୟକୁ ଜୟ ନ କରିପାରିଲେ କି ଦୋଷ ହୁଏ? ମନକୁ ଜୟ କରିପାରିଛ, ମନଟାକୁ ଜୟ କରିଦେଇଛ, କିନ୍ତୁ ଅଲଗା ପଞ୍ଚ ଜ୍ଞାନେନ୍ଦ୍ରିୟକୁ ଜୟ କରିନ, ଦୋଷଟା କ'ଣ ଆସିବ? ଶାସ୍ତ୍ର ସବୁ ଦେଖୁଛନ୍ତି ନା, ପୁରା ଟିକେ କରିକି ଭଗବାନ ଦେଖେଇ ଦେଉଛନ୍ତି। ତୁମ ମାଇଣ୍ଡଟାକୁ କଣ୍ଟ୍ରୋଲ କରିଦେଇଛ, କିନ୍ତୁ ସେନ୍ସେସ୍ ତୁମର କଣ୍ଟ୍ରୋଲରେ ନାହିଁ, ତୁମର କ'ଣ ଅବସ୍ଥା ହବ ସେଟାକୁ ଦେଖୁଛନ୍ତି। ବ୍ରଜେ ତ କିମ୍, କେମିତି ସେ ଆଚରଣ କରେ? ମାଇଣ୍ଡଟା କଣ୍ଟ୍ରୋଲରେ ଅଛି, ଏସେନ୍ସ ଗୁଡ଼ା କଣ୍ଟ୍ରୋଲରେ ନାହିଁ, ତାହେଲେ ସେ କେମିତି ସେ ଲୋକ ଯୋଗୀଟା ବଞ୍ଚୁଛି? ତାକୁ ଆଠଟି ଶ୍ଳୋକରେ ଦେଖିବେ। ଏଠୁ ଆରମ୍ଭ କଲେ, ବିଜିତ ବିହିତ ଇନ୍ଦ୍ରିୟ ମଦର୍ପିତ ମନା ପରମାର୍ଥ ବିଚ୍ୟୁତମ ଇତି ଉକ୍ତମ। ବାହ୍ୟ ଇନ୍ଦ୍ରକୁ ସେ ଜୟ କରିଦେଇଛି, ଏଠି କ'ଣ କହୁଛନ୍ତି? ମନ ସ୍ଥିର ଅଛି, ଇନ୍ଦ୍ରିୟ ଗୁଡ଼ିକ ଯଦି ଅସଂଯତ ଅଛି, ଯୋଗୀ କେମିତି ଚାଲେ? ବର୍ତ୍ତମାନ କହୁଛନ୍ତି ବିଜିତ ଇନ୍ଦ୍ରିୟ ଓପି, ଜଣାପଡ଼ୁଛି ସେ ମନ ଇନ୍ଦ୍ରିୟ ଗୁଡ଼ିକ ବାହ୍ୟ ଇନ୍ଦ୍ରିୟ ଗୁଡ଼ା ସବୁ ସଂଯମ କରିଦେଇଛି, ଜଣାପଡ଼ୁଛି କରିଦେଇଛି ବି। ଏଠି କହିଦେଲେ ନା ସୀତା ବଳଦେବୀ ଦାସ, ବିଜିତ 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 ବହି ଇନ୍ଦ୍ରିୟ ଓପି ମଦ ଅନର୍ପିତ ମନହା ପରମାର୍ଥ ବିଚ୍ୟୁତମ। ସେ ଇନ୍ଦ୍ରିୟ ଗୁଡ଼ାକ ବାହାରେ ସବୁ ଜୟ କରିନେଲା, କିନ୍ତୁ ତାର ଭଗବାନଙ୍କ ପ୍ରତି ଅର୍ପିତ ଚିତ୍ତ ନାହିଁ, ସେ ପରମାର୍ଥରେ ବିଚ୍ୟୁତ ହବ। ବର୍ତ୍ତମାନ ତୁମର ନାହିଁ, ଯେମିତି ତୁମେ ବର୍ତ୍ତମାନ ତୁମର ଇଚ୍ଛା ହଉନି ଭଲ ଜିନିଷ ଖାଇବା ପାଇଁ, ଭଲ ଜିନିଷ ଦେଖିବା ପାଇଁ, ତାର ଅର୍ଥ ନାହିଁ ଯେ ଇନ୍ଦ୍ରିୟ ସେଗୁଡ଼ିକ ତା ବୃତ୍ତିକୁ ଛାଡ଼ି ଦେଇଛି ନା। ଇନ୍ଦ୍ରିୟମାନଙ୍କର ଶୁଦ୍ଧତା ବା ଇନ୍ଦ୍ରିୟମାନଙ୍କର ଯେଉଁ ପାଟବ ଶକ୍ତି ଗୋଟେ ଅଛି, ଇନ୍ଦ୍ରିୟମାନଙ୍କର ପଟୁ, ଯେମିତି ମାଟି ଗୁଡ଼ାକ କୁହନ୍ତିନି ପଟୁ ମାଟି, ଇନ୍ଦ୍ରିୟମାନଙ୍କର ପାଟବ ଶକ୍ତି ଅଛି। ପାଟବ ଶକ୍ତି ମାନେ ଏତେ ସେମାନେ ଫୋର୍ସ ମାନେ ବଳବାନ, ଯେମିତି ଗୋଟେ ଚକ୍ଷୁ ଇନ୍ଦ୍ରିୟ କେତେ ପାଟବ ଶକ୍ତି ଅଛି ଦେଖ, ଗୋଟେ ଲୋକ ମୋବାଇଲ ଘଣ୍ଟା ଘଣ୍ଟା ଦଶ ଘଣ୍ଟା ପାଞ୍ଚ ଘଣ୍ଟା ଆଠ ଘଣ୍ଟା ସେ ଦେଖିପାରୁଛି, ତାର କେତେ ତାର ଶକ୍ତି ରହିଛି, ସେଟା ଭୌତିକ ଜିନିଷରେ ଲାଗିଯାଇଛି। କିନ୍ତୁ ପରମାର୍ଥ ପାଇଁ ଯେଉଁ ପାଟବ ଶକ୍ତିଟା ଦରକାର ଯେଉଁ, ସେଟା ତାର ନାହିଁ, ସେଟା ଭକ୍ତିରୁ କେବଳ ମିଳିବ, ଭକ୍ତି ସହିତ ଯୁକ୍ତ ହେଲେ ମିଳିବ। ସେଟା ଭକ୍ତି ବିହୀନ ଯେତେ ପ୍ରକାର ଜ୍ଞାନ କର୍ମ ଦ୍ୱାରା ସେ ଯାହା ସବୁ ଯୋଗ ଦ୍ୱାରା ଯାହା ସବୁ ସଂଯମ କରି ରଖିଛି, ତାକୁ କିଛି ବିଶ୍ୱାସ କରାଯାଇପାରିବନି, କାରଣ ଭକ୍ତି ବିନା ହୃଦୟ କେବେ ଶୋଧିତ ହେଇପାରିବ ନାହିଁ, ଇନ୍ଦ୍ରିୟମାନେ କେବେ ଶୋଧିତ ହେଇପାରିବେ ନାହିଁ। ସେଟା ମତପର ଶ୍ଳୋକଟାକୁ ଧରିବେ, ସବୁବେଳେ ମତପର ନହେଲେ କି ଇନ୍ଦ୍ରିୟକୁ ସଂଯମ କରିପାରିବେ ନାହିଁ, କେବେ ନାହିଁ। କଥାଭାଷା ବି ସଂଯମତା ନଥିବ, ଆଚରଣ ବି ଗୋଟେ ସଂଯମତା ନଥିବ, ତା ପାଇଁ କିଛି ଗୋଟେ ସ୍ପେଶାଲ ଟ୍ରେନିଂ ନାହିଁ। ତମେ କେତେ ବି ତାକୁ ଟ୍ରେନିଂ ଦିଅ, ତାର ବାହାରି ପଡ଼ିବ କାହିଁକି, ତାର ଅନ୍ତରଟା ଶୁଦ୍ଧି ଭକ୍ତି ଦ୍ୱାରା ଶୋଧିତ ହଉନି, ଭକ୍ତି ଦ୍ୱାରା ଶୋଧିତ ହଉନି, ନୀତି ଦ୍ୱାରା ଅନ୍ତର ଶୋଧିତ ହୁଏ ନା, ନୀତି ଦ୍ୱାରା ବାହ୍ୟ ଆଚରଣ ଗୁଡିକ ଠିକ ହେଇଯାଏ, କିନ୍ତୁ ପୁଣି ତାହେଲେ ଗୁଣର ପ୍ରକ୍ରିୟା ରହିଯିବ, ସେ ନୀତିରେ ମାନିପାରିବନି, ଜାଣିଥିବ ପୁଣି ଗୋଟେ କଣ କରିଦେବ, ସେ କଥା କହୁଛନ୍ତି। ବିଜିତ ବହିନ୍ଦ୍ରିୟ ପିହି ମଦ ଅନର୍ପିତ ମନାହା ପରମାର୍ଥ ବିଚ୍ୟୁତ ଇତି ଉକ୍ତମ। ଏଇ ଯେଉଁ ଶ୍ଳୋକଟି ରହିଲା, ରାଗଦ୍ୱେଷ ବିମୁକ୍ତ ବିଷୟ ଇନ୍ଦ୍ରିୟସ୍ତରାଣୀ ଆତ୍ମବଶ୍ୟ ବିଧି ଆତ୍ମ ପ୍ରସାଦ ମଧ୍ୟ ଗଚ୍ଛନ୍ତି, ତାକୁ ସଟର ସେ ମାଛ କହିଲେ ଟିକା, ସେ ପରମାର୍ଥରେ ବିଚ୍ୟୁତ ହେଇଯିବ। ଯୋ ବିଧ୍ୟାତ୍ମା ସ୍ୱାଧୀନ ମନା ମଦର୍ପିତ ମନାହା ସ୍ତତେବ ନିଦଗ୍ଧ ରାଗାଦି ମନୋମଲମ। ତ ଭାରି ସୁନ୍ଦର ଶବ୍ଦ ସବୁ ବେଦାନ୍ତି ସଂସ୍କୃତିରେ ଭଗବାନ ଗୁଣ ପଣ୍ଡିତ, ନିଦଗ୍ଧ ମନୋମଲମ ଏ ମଦର୍ପିତ ମନା, ସେ ଜଣେ ଯୁକ୍ତି କରିବ ଯଦି ବାହ୍ୟ ଇନ୍ଦ୍ରିୟ ସଂଯମ ଅଛି, ମନଟା ସଂଯମ ଅଛି, ବାହ୍ୟ ଇନ୍ଦ୍ରିୟ ସଂଯମ ନାହିଁ, ତାର କ'ଣ ହବ କହିଲେ, ଯେହେତୁ ମନଟା ମଦର୍ପିତ ହେଇପାରୁନି, ସବୁ ଅର୍ପଣ କରିପାରୁନି ମନ ସହିତ ଇନ୍ଦ୍ରିୟ ଗୁଡ଼ିକ ସବୁ, ଆମର କ'ଣ ଆମ ଟ୍ରେନିଂ ସବୁ ସବୁ ଜିନିଷଟା ନା ମୁଁ ତ କରୁଛି ମନରେ ଆଉ ଠାକୁର ଡାକୁଛି ଆଉ, କିନ୍ତୁ ମନରେ କରୁଛି ଇନ୍ଦ୍ରିୟଟା କ'ଣ କରୁଛି, ଇନ୍ଦ୍ରିୟଟା କ'ଣ କରୁଛି ଯେ ସେପାଇଁ ସେବାଟା ରଖାହେଇଛି ନା ଆଉ ବହି ଇନ୍ଦ୍ରିୟ ସହିତ ମନଟାକୁ ରଖିବ। ମନରେ ସେ କଳିଯୁଗରେ ସେ ମାନସିକ ସିଦ୍ଧି ନାହିଁ, ତାର ମାନସିକ ଜପ ଯେଉଁ ସବୁ କରନ୍ତି ସେଗୁଡ଼େ କିଏ ଛାଡ଼ିଛି, ସେ ଗୋଟେ ତାର ମାଳିଟାକୁ ଏକାଥରକ ଧରିକି ମୁଣ୍ଡ ସେମିତି ସେ ଗୋଡ଼େଇ ଦେବେ 10 ମିନିଟ୍, କେତେ ନା ମୁଁ ଏତେ ଲକ୍ଷ ମାଳ କରୁଛି, କେମିତି ଏତେ ଲକ୍ଷ ମାଳ କରୁଛ, ଗୋଟେ ମାଳ ତ କଲାକୁ 7 ମିନିଟ୍ ଲାଗିବ, ତୁମର ଏତେ ଲକ୍ଷ ମାଳ କିନ୍ତୁ ହରିଦାସ ଠାକୁର ହେଲୁ ନା କ'ଣ, ସେ ହରେକୃଷ୍ଣ କୃଷ୍ଣ କହୁଛି ସବୁ ମାଳ ଗୁଡ଼ା ସବୁ ଚାଲିଥିବ ଘୁରା ହଉଥିବ। ଏଇଗୁଡ଼ା ତ ସବୁ ପରମାର୍ଥ ଜିନିଷ, ଆମର ଏଗୁଡ଼ାକ ଆମ ଆଚାର୍ଯ୍ୟମାନଙ୍କୁ ସବୁ ରିଜେକ୍ଟ କରିଛନ୍ତି। ଆମେ ବହୁତ ଷ୍ଟ୍ରିକ୍ଟ, ଆମେ ଆଚାର୍ଯ୍ୟଙ୍କର ଅନୁଗତରେ ଚାଲୁ, ସବୁବେଳେ ଗୋଟିଏ ଜିନିଷ ମନେ ରଖିବ, ଆମେ ଶାସ୍ତ୍ର ଅନୁଗତରେ ଚାଲୁନୁ କଳିଯୁଗରେ, ଶାସ୍ତ୍ରରେ ସବୁ ଜିନିଷକୁ ଆମେ କଳିଯୁଗରେ ମାନିପାରିବୁ ନାହୁଁ, କାରଣ ଆମର ଅଧିକାର ନାହିଁ, କେହି ବି କରିପାରିବେନି ଶାସ୍ତ୍ରରେ। ଶାସ୍ତ୍ରକୁ ସାର କରିକି ଆଚାର୍ଯ୍ୟମାନେ ଆମର ଉଦ୍ଧାର କରିବା ପାଇଁ ଯେଉଁ ପ୍ରିନ୍ସିପଲ ଦେଇଛନ୍ତି, ଆମେ ଆଚାର୍ଯ୍ୟ ଅନୁଗତରେ ଚାଲିଛୁ, ଶାସ୍ତ୍ର ଅନୁଗତ ଦେଖିଲେ ଆମେ ସବୁ ସମସ୍ତେ ରିଜେକ୍ଟ ହେଇଯିବା। ଯେମିତି ସନ୍ୟାସୀ, ସନ୍ୟାସୀର ଧର୍ମ କ'ଣ, ସନ୍ୟାସୀ ଧର୍ମ ଶାସ୍ତ୍ର ହିସାବରେ ଭାଗବତ ହିସାବରେ ଆମେ ମାନୁ, ସନ୍ୟାସୀ କୌଣସି ନାରୀକୁ ଦେଖିବନି, ତ ତୁମେ ତ ସନ୍ନ୍ୟାସୀ, ତୁମେ ତ ନାରୀକୁ ଦେଖିବା ଦେବ କଟିଗଲା, ସେ ଦଣ୍ଡକ ମଣ୍ଡରୁ ଧରିବ, ମେଖଳ ପିନ୍ଧିବ, ଯେମିତି ବ୍ରହ୍ମଚାରୀ ମାନଙ୍କର ଧର୍ମ ଗୁଡ଼ାକ, ସେଇଟା କ'ଣ ମାନୁଛୁ? ଆମେ ଆଚାର୍ଯ୍ୟ ଅନୁଗତରେ ବଞ୍ଚୁଛେ, ଆମେ ବର୍ଣ୍ଣାଶ୍ରମ ଧର୍ମ ଅନୁସରଣ କଲେ ବି ଆମେ ଭକ୍ତି କରିବା ପାଇଁ ଆଚାର୍ଯ୍ୟମାନେ ଆମକୁ ଯାହା ଦେଇଛନ୍ତି ଆମେ ଫଲୋ ହଉଛେ, ୱେ ଆର୍ ଫଲୋର ଅଫ୍ ଆଚାର୍ଯ୍ୟ ଶାସ୍ତ୍ର। ଆମେ କଳିଯୁଗ ସବୁ ଶାସ୍ତ୍ରକୁ ମାନିପାରୁନେ, କାହିଁକି ଶାସ୍ତ୍ରର ଅଧିକାର ହିସାବରେ ଆଚାର୍ଯ୍ୟମାନେ ଜାଣିଛନ୍ତି ଏଇ ଜୀବର କେଉଁ ଅଧିକାରଟା ଅଛି, ସେଟା ସେ ଜାଣିଛନ୍ତି। ସେଥିପାଇଁ ଯେଉଁମାନେ ଶାସ୍ତ୍ରକୁ ଷ୍ଟ୍ରିକ୍ଟଲି ଧରିବେ ସେ ବି କାହା ଉପରେ ବିଶ୍ୱାସ ସ୍ଥାପନ କରିପାରିବେ, ବିଶ୍ୱାସ କରିପାରିବେ। ସେଥିପାଇଁ ଯେଉଁମାନେ ଆଜି ଆଜି ଦେଖୁଛ, ଯେଉଁମାନେ ଏଇ ଇସ୍କନ ଭକ୍ତ ବିଷୟ ଆଜି ସେ କୁଆଡ଼େ ପଳାଉଛନ୍ତି, କେଉଁ ସଂସ୍ଥାକୁ ପଳାଉଛନ୍ତି, ସେ ଯେଉଁ ଡାଉଟ୍ କରୁଛନ୍ତି, ପ୍ରଭୁ ଯାହା ଦେଇଛନ୍ତି ସେଟା ହବନି, ଏଇ ପ୍ରିନ୍ସିପଲ କ'ଣ ଖାଲି ସୋଳ ମାନେ ପକଡ଼ିଦେଲା ଇସ୍କନରେ, ସେ ଯେଉଁ ତାଙ୍କର ଯେଉଁ ଆଇଡିଆଟା କେମିତି ଆସୁଛି, ସେ ଶାସ୍ତ୍ରକୁ ଦେଖି ଦେଉଛନ୍ତି, ତାଙ୍କ ଅଧିକାରକୁ ଦେଖୁନାହାନ୍ତି। ମୁଁ ସବୁ ବସି ବସି ଗୋଟେ ଗୋଟେ ମୁଁ ଷ୍ଟ୍ରିକ୍ଟଲି କହିଦେଉଛି, କିନ୍ତୁ ଲୋକମାନେ ଧରିପାରିବେନି। ଷ୍ଟ୍ରିକ୍ଟଲି ମୁଁ କହୁଛି, ଯାହାର ଯେଉଁ ଅଧିକାର ସେ ଅଧିକାର ରହିବ, ଅଧିକାରରୁ କେବେ ତୁମେ ଉପରକୁ ଯାଇପାରିବେ, ଅଧିକାର ତୁମେ କେବେ କ୍ରିଏଟ୍ କରିପାରିବନି, ତୁମେ କେବେ ଭଜନ କରିପାରିବ ନାହିଁ, ତୁମେ କର୍ମାଧିକାରୀ, ତୁମେ କୃଷ୍ଣଙ୍କ ପାଇଁ କର୍ମ କର, ଆଉ କେମିତି ନିଷ୍କାମ ଭାବରେ ଅର୍ପିତ ହୋଇ କର୍ମ କର, ସେଥିରେ ଚିତ୍ତ ଶୁଦ୍ଧି ହବ, ଭଗବାନଙ୍କ କୃପା ପାଇବ, ତାପରେ ଭଜନ ଅଧିକାରକୁ ଯିବ, ନହେଲେ ସବୁ ଗୁଡ଼ିକ ମୁଁ ଦେଖୁଛି ସେ ଭଜନ ନାମରେ ତୁମେ କେତେ ବଡ଼ ସାଧୁ କତିକି ଯାଅ, ତୁମେ କ'ଣ କରୁଛ ମୁଁ ଧରିଦେବି, ଏବଂ ପରଫେକ୍ଟଲି ଟ୍ରେଣ୍ଡ ହବ। ଆମେ ସବୁ ଭଜନାନନ୍ଦୀ ପାଖରେ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେ ଲୋକ ପାଖରେ ଆମେ ଦେଖିଛୁ ସେମାନେ କେମିତି ଗୁରୁ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ଷ୍ଟ୍ରିକ୍ଟ ଫଲୋ କରୁଥିଲେ, ଆଉ ତୁମେ ଆମକୁ ଦେଖେଇଦେଲେ ସୋ କରିଦେବ, ମୁଁ ଆମେ ଭଜନ କରୁଛେ ମାନୁନୁ କେବେ ବି ନାହିଁ, ଆମେ ଆଚାର୍ଯ୍ୟଙ୍କୁ ଧରିବୁ ନା ଆଉ, ତୋର ଅଧିକାରଟା ଯେଉଁଠି ତୁମେ 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 ଯେଉଁ ଅଧିକାର ଲୋକ ବୃନ୍ଦାବନ ଏ ବାବୁଲାବୁ ନେଇ ଛାଡ଼ିବୁ ବୃନ୍ଦାବନ, ସେଠି କ'ଣ କରିବ, ସେ ସେଇଟା ସେମିତି କାମ କରିବୁ ନା ଆଉ, ମାଳ ଧରି ଭୋଜନ କରିଦେବ, ତୁମକୁ ସବୁ ଖାଇବା ପିଇବା ବ୍ୟବସ୍ଥା କରିଦେବ, କିଛି କାମ ଦାମ କରନି, ତୁମକୁ ସବୁ ଦିଆ, ଭୋଜନ କରିଦେବ, ଅଧିକାର ବାପା ତୁମ ଇନ୍ଦ୍ରିୟ ମନ ଗୁଡ଼ା ସେମିତି ଅଛି ଆଉ, ତୁମେ ବସିଲେ କ'ଣ କରିବ, ଦୁଇ ଚାରି ପାଞ୍ଚ ଦିନ ଯିବ ତାପରେ ବାହାରିବ ସେ ଗୁଣ, ସିଏ ହବନି, ଅଧିକାରଟା ତୁମେ ନିଜେ କେବେ ହେଲେ ତିଆରି କରିପାରିବ ନାହିଁ। ଭଗବାନ ଏଇଥିପାଇଁ ଗୀତାଟା କେବଳ ଅଧିକାର ଉପରେ ବେଶ କରିବି ନା, ଅର୍ଜୁନଙ୍କ ଅଧିକାରଟା ସିଏ କହୁଛନ୍ତି ମୁଁ ଉପରକୁ ଚାଲିବି, କ'ଣ କରିବି ସନ୍ୟାସୀ ହେବି, ଭଗବାନ କହିଲେ ତୁ ରହିପାରିବୁ, ତୋର ତୋ କ୍ଷେତ୍ରଟା ରଜଗୁଣୀ, ତୋର ଗୁଣଟା ଅଛି, ସେ ଗୁଣଟା ମୋ ସେବାରେ ଲଗା। ଆଉ ଯେତେ ପ୍ରକାର ଆଉଟଷ୍ଟାଣ୍ଡିଂ ଷ୍ଟେଟମେଣ୍ଟ ବା ଯେଉଁଗୁଡ଼ା ସବୁ ଷ୍ଟେଟମେଣ୍ଟ ଗୁଡ଼ା ସବୁ ଦେଉଛନ୍ତି, ସେଇଟା ଯିଏ ଜାଣିନି ସେ ବିଚଳିତ ହବ, ଆମେ କେବେ ବିଚଳିତ ହବୁନୁ, ଆମେ କେବଳ ଗୁରୁ ବୈଷ୍ଣବ ପ୍ରିନ୍ସିପଲରେ ଚାଲିବୁ, ଆମେ କେବେ ବି ଏତେ ଭଜନ କଲା ଏତେ ବଡ଼ ସେଣ୍ଟଲି ପର୍ସନ ଆସିବ, ଆରେ ଭାଇ ସେମାନେ ବହୁତ ବଡ଼ ବଡ଼ ସାଧୁ ଜଗତରେ ସାଧୁ ଅଛନ୍ତି ନା, ଶୁଦ୍ଧ ଭକ୍ତ ଅଛନ୍ତି ନା, ତାଙ୍କ ସହିତ ତାଙ୍କ ପ୍ରିନ୍ସିପଲ ସହିତ ଆମର କାମ କରିବନି, କିଛି କାମ କରିପାରିବନି ଆମେ, କେତେ ଦେଖ କେତେ ପ୍ରବଚ କେତେ ହାୟର ଟକ୍ ସବୁ ଚାଲିଛି, ଷ୍ଟାଣ୍ଡାର୍ଡ କାଣ ଦେଖା, କେତେ ବଡ଼ ବଡ଼ ଆଲୋଚନା ଚାଲିଛି, ଆଗରୁ ଯେମିତି ଆଲୋଚନା ନଥିଲା, ଏତେ ଏତେ ଡିସ୍କସନ ନଥିଲା, ଏତେ ମିଡ଼ିଆରେ କିଏ ଲୋକ ଜାଣିନଥିଲେ, ଏତେ ପ୍ରବଚନ ଚାଲିଛି, ହେଲେ ଷ୍ଟାଣ୍ଡାର୍ଡ କାହିଁ, ଆମର ହାୟର ଷ୍ଟାଣ୍ଡାର୍ଡ କାହିଁକି ଆସୁନି, କାହିଁ ଅଧିକାର ଶୁଣିଲେ କ'ଣ ହବ, ଏ କାନରେ ଶୁଣିଲେ ସେ କାନ ବାହାର କରିଦେବ, ଭାବିରେ ତୁମ ଅଧିକାରଟା ସେମାନେ ଯିବାକୁ ସେମାନେ ବାରମ୍ବାର କହିଛନ୍ତି, ତୁମ ଅଧିକାରଟା ନେଇକି ତୁମେ ଭୋଜନ କର, ତୁମେ କର୍ମାଧିକାର ମାନେ କର୍ମାଧିକାର ରହିବ, ଜ୍ଞାନାଧିକାର ମାନେ ଜ୍ଞାନାଧିକାର ରହିବ, ଭକ୍ତି ଅଧିକାରଟା କେବଳ ମହତ କୃପାରେ ହବ, ଭକ୍ତି ଅଧିକାରଟା ତୁମେ ନିଜେ ତିଆରି କରିପାରିବ ନାହିଁ, ମହତ କୃପା ବିନା ଭକ୍ତି ଅଧିକାର ହବନି, ମହତର କୃପା ବିନା କ'ଣ କର୍ମ ଭକ୍ତି ନା କାଟିଦେଲେ, କୌଣସି କର୍ମରେ ଭକ୍ତ ହେବେ। ତୁମେ ସେଇଟା ଯେତେ କହିଲେ କ'ଣ ଆମେ ସେଇଟା ମାନୁ ମାନିବୁ କାହିଁକି ଏ ଜିନିଷଟା କହୁଛି ଆଚାର୍ଯ୍ୟ ନିଷ୍ଠତା ହେଉଛି ତୁମକୁ ବଞ୍ଚେଇକି ରଖିବ ଶାସ୍ତ୍ରକୁ ଯାହା ମାନିବନି ତା ନୁହେଁ ଶାସ୍ତ୍ର ଯୋଉ ଅଧିକାର ରହିଛି ସେ ଅଧିକାରଟା ଶାସ୍ତ୍ର ଯାହା କହିଛନ୍ତି ସେଟା ମୋ ପାଖରେ ମ୍ୟାଚ୍ ହବ କି ନାହିଁ ମୁଁ କେମିତି ଜାଣିବି ଭଗବାନ କହିଲେ ମନମନା ଭବ ଆମେ ଆମେ ମନମନା ଭବ ମତେ ମନମନା ଭବ ଆମେ କେତେ ଘଣ୍ଟା ଦୁଇ ଘଣ୍ଟା ମନମନା ହବ ଏଇ କରୁଛେ କିନ୍ତୁ ସେଟା ଗୀତାର କନକ୍ଲୁଜନ ଆମେ ଗୀତା କନକ୍ଲୁଜନରୁ କଟିଯାଉଛେ ଉପରୁ କ'ଣ ଯିବ କି ଭାଗବତ କ'ଣ ପଡ଼ିବ ଧର୍ମ ପ୍ରଜ୍ୱଳିତ କୁଆଡ଼େ କାହିଁକି ଯାଉଛ ଧର୍ମକୁ ତୁମେ ପ୍ରଜ୍ୱଳିତ ମୁକ୍ତି ଆଶା ଯୋଉ ଛାଡ଼ିବ ତୁମେ ଦୁଇ ଘଣ୍ଟା କନସିୟସନେସ୍ ମନମନା ହେଇପାରୁନି ଆମେ ଆମେ ଆଚାର୍ଯ୍ୟାନୁଗତ ଶାସ୍ତ୍ରାନୁଗତ ନୁହେଁ ନୁହେଁ ଶାସ୍ତ୍ରର ଯେଉଁ ପ୍ରିନ୍ସିପୁଲ ଆଚାର୍ଯ୍ୟମାନେ ଆମକୁ ଦେଇଛନ୍ତି ଆମେ ଆଚାର୍ଯ୍ୟ ଅନୁଗତରେ ଚାଲୁଛୁ ସେଟା ଶାସ୍ତ୍ରର ଫଲୋ କରୁଛୁ ଆମେ ଶାସ୍ତ୍ରକୁ କିନ୍ତୁ ତା ମାନେ ନୁହେଁ ଯେ ଶାସ୍ତ୍ରର ଯାହା ଯାହା ଅଛି ଆମେ ସବୁ ସେଗୁଡ଼ିକ ନାଇଁ ଫଲୋ କରୁ ସେଟା ହବନି ପାରିବୁନି ଅଧିକାରଟା ସେତିକି ଅଧିକାର କି କ୍ରିଏଟ୍ କରିପାରିବେନି ସେଥିପାଇଁ ଏଇ କଥା ସେ କହୁଛନ୍ତି ପରମାର୍ଥତାର ବିଚ୍ୟୁତ ହବ ଯେ ବିଧିଆତ୍ମା ସ୍ୱାଧୀନ ମନା ମଦ ଅର୍ପିତା ମନ ଏଠି କହିଲେ ନା ଆତ୍ମବଶ୍ୟ ବିଧିଆତ୍ମା ବିଧିଆତ୍ମା ଶବ୍ଦକୁ ଅର୍ଥ କରୁଛନ୍ତି ବିଧିଆତ୍ମା କଣ ଏଠି କହୁଛନ୍ତି ବିଧିଆତ୍ମା ସ୍ୱାଧୀନ ମନା ମଦର୍ପିତ ତଦ ମନା ଯେ ମନଟାକୁ ମୋତେ ଅର୍ପଣ କରିଛି ତାର କଣ ହବ ଏବ ନିଦଗ୍ଧ ରାଗାଦି ମନୋମଲମ ପରିଭାଷା ସୁନ୍ଦର ନିଦଗ୍ଧ ରାଗାଦି ମନୋମଲମ ମନରେ ଗୋଟେ ମଳ ରହିଛି ମନର ମଳ କଣ ମନର ମଳ ହେଲା କାମନା କ୍ରୋଧ ଲୋଭ ଏଟା ମନ ମଳ ଆମେ ଅର୍ଣ୍ଣ ଡାଲି ସବ୍ଜି ଖାଇଦେଉଛେ ମଳ ବାହାରି ପଡ଼ୁଛି ସେଟା ଶରୀର ସୁସ୍ଥ ରହିଛି ତେଣୁ ଯାହାର ଯେତେ ମଳ ଯାହା କୁହନ୍ତି ଶୁଦ୍ଧି ତା ଦେହଟା ସେତେ ଶୁଦ୍ଧି ମାନେ ଟେଷ୍ଟ କଣ କରାଯାଏ ଯେ ଆଜିକାଲି ଯାହା ଟେଷ୍ଟ କରେ ଡକ୍ଟରକୁ ଆଣ ତ ମଳମୂତ୍ର ଆଣ ଦିଟାଙ୍କ ବାଇ ପ୍ରଡକ୍ଟରୁ ସେଇଥିରୁ ଧରାପଡ଼ିବ ତା ରୋଗଟା ମଳମୂତ୍ର ପରୀକ୍ଷା ହଉଥିଲା ନା ନାହିଁ ସେଇଥିରୁ ଧରାପଡ଼ିବ ତୁମ ଶରୀରଟା କ'ଣ ଅଛି ତୁମେ ନିଜେ ଜାଣିଦେବ ତୁମ ମଳକୁ ଜାଣିଦେବ ତୁମର ଦେହ କେମିତି ଅଛି ଆଉ ଆମର ଯଦି ଜ୍ଞାନ ତ ନାହିଁ ଏଇଟା ଖାଲି 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 ଖାଇବି ସହିଲା ଆଉ ତୁମ ମଳରୁ ତୁମେ ଜାଣିଦେବ ତୁମ ଦେହ କେମିତି ଅଛି ତୁମ ଶରୀରଟା କେଉଁ ଅବସ୍ଥାକୁ ଗଲାଣି ଯେହେତୁ ଭୋଜନ କରୁଛେ ମଳଟା ବାହାରି ଯାଉଛି ମଳ ରହିବ ସାରାଂଶଟା ରହୁଛି ସେ ଭଜନ କଲେ ବା ସଂସାରରେ ବିଷୟକୁ ଭୋଗ କଲେ ତାର ମଳ ଅଛି ଶବ୍ଦ ଆମେ ବିଷୟକୁ ଭୋଗ ନ କଲେ ଦେଖୁଛେ ନା ନାହିଁ ଗୋଟେ ଦେଖୁଛି ଗୋଟେ ପର ଧନକୁ ଦେଖୁଛି ଗୋଟେ ନାରୀକି ଦେଖିଲେ ଗୋଟେ ଭୋଜନ ଦେଖିଲେ ମନ ମଳ ନାହିଁ ତାର ଇନ୍ଦ୍ରିୟ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଲାଗିଛନ୍ତି ସବୁବେଳେ ବିଷୟରେ ମନମଳ ନାହିଁ କ'ଣ ଯୋଗେଇ ଥାଉ ଜ୍ଞାନ ହେଇଥାଉ ଯାହା ଦେଖିଦେଲ ଜିନିଷଟା ଦେଖିଦେଲ ତାର ମନମଳ ରଖିଲେ କି ନାହିଁ ସେ ମନମଳଟା ଦଗ୍ଧ କେମିତି ହବ ମନର ମଳ ହେଲା ଏ ଛାଡ଼ିବ କାମନା କ୍ରୋଧ ଲୋଭ ଅଦୃଷ୍ଟମ ଅଶ୍ରୁତମ ଭାବା ନତେଷୁ ଉପଜାୟତେ କହିଲ ଗୀତାରେ ଭଗବାନ କହୁଛନ୍ତି ଆମର ପୂର୍ବବା ଚରିତ୍ରରେ ମନକୁ ଯେଉଁ ଭାବନାଟା ଆସୁଛି ନ ଦେଖିବା ଜିନିଷ ମନକୁ କେବେ ଆସିବନି ନ ଶୁଣିବା ଜିନିଷ ମନକୁ କେବେ ଆସିବନି ମନକୁ ଯେଉଁ ଜିନିଷଟା ଆସିଛି ସେଟା ସେ ଦେଖିଛି ଜାଣିଛି ଏଇଟା ଦେଖିନ ଜାଣିନ ସେଟା କେମିତି ମନକୁ ଆସିବ ତେଣୁ ମନ କ'ଣ କରୁଛି ଯାହା ଦେଖୁଛି ଯାହା ଜାଣୁଛି ତାକୁ ସବୁ ଫଟୋ କପି କହୁନାହାନ୍ତି ଫଟୋ କପି କରି ସେ ରଖୁଛି ସବୁ ତା ମଳ ମନର ମଳ ସେଟା କେମିତି ଯିବ ଏଠି କହିଲେ ମଦର୍ପିତ ମନା ମଦର୍ପିତ ମନସ୍ତତ ନିଦଗ୍ଧ ରାଗାଦି ମନୋମଲମ ରାଗାଦି ଆସକ୍ତି ଆଦି ରାଗ ଦ୍ୱେଷ ବୁଝିଦେବ ଏଠି ରାଗଦ୍ୱେଷ କହିଲେ ନା ରାଗଦ୍ୱେଷ ବିମୁକ୍ତେଷୁ ରାଗଦ୍ୱେଷରୁ ମୁକ୍ତ ହବ କେମିତି ମୁକ୍ତ ହବ ଏଠି କହିଲେ ମୋ ପାଖରେ ମନଟାକୁ ଅର୍ପଣ କର ମଦର୍ପିତ ମନା ଏବଂ ନିଦଗ୍ଧ ରାଗାଦି ମନୋମଲମ ମନର ଯେଉଁ ମଳ ରାଗ ଦ୍ୱେଷ ଆକୁ ତ୍ୟାଗ କରିବ ଇମ୍ପୋର୍ଟାଣ୍ଟ ହେଲା ମଦର୍ପିତ ମନା ଖାଲି ଶୁଣିଦେଲେ ଭଲ ଲାଗିବ କହିଦେବ ଯେ ମୋର ହେଇଯିବ ହବନି ଭଗବାନ ଚରଣରେ ମନ ରହିବାର ଅଛି ସତୁ ଆତ୍ମବସେଇ ମନୋ ଅଧୀନ ଏବ ରାଗ ଦ୍ୱେଷାଭ୍ୟାମ ବିମୁଖ ଦେଇ ସିଏ ହିଁ କେବଳ ଏ ରାଗ ଦ୍ୱେଷରୁ ବିଶିଷ୍ଟ ଭାବରେ ମୁକ୍ତ ହେଇପାରିବ ନହେଲେ ହେଇପାରିବ ଭକ୍ତି ବିନା ଏଟା ହେଇପାରିବ ନାହିଁ ବିମୁକ୍ତ ଇନ୍ଦ୍ରିୟ ଶ୍ରୋତାଦି ବିଷୟାନ୍ ନିଷିଦ୍ଧାନ୍ ଶବ୍ଦାଦିଶ୍ଚରଣ ଭୁଞ୍ଜେନ ଅପି ପ୍ରସାଦ ଯେତେବେଳେ ହୃଦୟତା ତାର ଶୁଦ୍ଧ ହେଇଯାଇଛି ସିଏ ଯେତେ ଦିନ ବଞ୍ଚିବ ସେ ଶବ୍ଦାଦି ଶୁଣିବ କି ନାହିଁ କିଛି ଜିନିଷ ସ୍ପର୍ଶ କରିବ କି ନାହିଁ, କିଛି ଭୋଜନ କରିବ କି ନାହିଁ। ଆମେ ଯେତେଦିନ ବଞ୍ଚିଛେ ଜ୍ଞାନେନ୍ଦ୍ରିୟ ଗୁଡ଼ାକ ତ କାମ କଲା ବଞ୍ଚିବା ନା, ବଞ୍ଚିବ କେମିତି? ସେ କହୁଛନ୍ତି ନାଇଁ ନାଇଁ, ହୃଦୟ ଦ୍ୱାରା ଭକ୍ତି ଦ୍ୱାରା ହୃଦୟ ଶୋଧିତ ହେଇଗଲା ପରେ ରାଗାଦି ମନୋମଳ ପଳେଇବ, ତାପରେ ତୁମେ ବିଷୟକୁ ଭୋଗ କଲେ ବି ବିଷ ପାଇଁ ଯାହା ଇଏ କଲେ ବି ସିଏ ଆଉ ବନ୍ଧନର କାରଣ ହବନି। ସେଇଟାକୁ ପ୍ରଭୁପାଦ ପ୍ରଭୁପାଦ ତାତ୍ପର୍ଯ୍ୟ ସେଇଟା ଲେଖିଛନ୍ତି, ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତ ହୋଇ ସୁଦ୍ଧା ଏହା ଲାଭ କରିପାରେ, ଭଗବାନ କୃପାଟା ଲାଭ କରିପାରେ। ସେ ପ୍ରଭୁପାଦ ଯୋଉ ଲେଖିଥିଲେ ତା କନକ୍ଲୁଜନଟା ଏଇଠି, ଏଇଟା ବଳଦେବୀ ଦର୍ଶନ ଜିନିଷଟା ଏଇଠି, ଜାଣିନଥିବ ସେଇଟା ଓଲଟା ବୁଝିବ, ସେଇଟା ଓଲଟା ବୁଝିବ ନାଇଁ। ତା ଅର୍ଥ ହଉଛି ଏହା, ଶବ୍ଦାଦି ଭୁଞ୍ଜନ ଅପିହି, ସେ ତ ମଦର୍ପିତ ମନା ହେଇଗଲା, ଭଗବାନଙ୍କ ଚରଣରେ ତ ମନ ରଖିଦେଲା, ତାର ମନମଳ ଗୁଡାକ ଦଗ୍ଧ ହେଇଗଲା, କିନ୍ତୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ତ ନେଇକି ବଞ୍ଚିବା, ଜ୍ଞାନେନ୍ଦ୍ରିୟକୁ ନେଇ ଯେତେଦିନ ବଞ୍ଚିବା, ତ ଶୁଣିବା ଖାଇବା ସ୍ପର୍ଶ କରିବା, ତାର ସେଥିରେ କ'ଣ ଆସକ୍ତି ଆସିବନି? କାରଣ ମନର ମଳ ଚାଲିଗଲା, ହୃଦୟ ବିଶୁଦ୍ଧ ହେଇଗଲା, ଆସିବ କେମିତି? ଆସିବନି। ସପ୍ତଚରଣ ଭୁଞ୍ଜନ ଅପି ପ୍ରସାଦମ ବିଷୟ ଆସକ୍ତାଦି ମଲାନାମ ଆଗମନାତ୍ ବିମଲ ମନ ତତ୍ ଅଧିଗଚ୍ଛତି ପ୍ରାପ୍ନନ୍ତି ଇତି ଅର୍ଥ। ବିଷୟ ଆସକ୍ତିରେ ତାହେଲେ ମନର ଏଠାରେ ପଳେଇଯିବ, ଗୋଟେ ମନ ବିମଳ ହେଇଯିବ, ଏଟାକୁ ପ୍ରସାଦ କୁହାଯାଏ, ପ୍ରସାଦ ଅଧିଗଚ୍ଛତି ସେ କହିଲେ। ଅନୁଭାଷ୍ୟରେ କୁହାଯାଇଛି, ଭକ୍ତିର ଆଶ୍ରୟରେ ଯୁକ୍ତ ବୈରାଗ୍ୟ ଅବଲମ୍ବନ ପୂର୍ବକ ବିଧ୍ୟାତ୍ମା ପୁରୁଷ ରାଗ ଓ ଦ୍ୱେଷ ରହିତ ହୋଇ ଚକ୍ଷୁ କର୍ଣ୍ଣ ଆଦି ଇନ୍ଦ୍ରିୟ ବିଷୟ ସମୂହ ଦ୍ୱାରା ଶବ୍ଦ ସ୍ପର୍ଶ ଆସି ବିଷୟ ସମୂହକୁ ଉପଭୋଗ କରିଲେ ମଧ୍ୟ ଭଗବତ କୃପା ଲାଭ, ଚିତ୍ତର ପ୍ରସନ୍ନତା ଲାଭ କରିଥାଏ। ଏ ଚିତ୍ତର ପ୍ରସନ୍ନତା ହବ ସେଟା ପ୍ରଭୁଙ୍କର କୃପାର, ଭଗବତ କୃପା। ଆଚ୍ଛା, ସେଠି ଗୋଟେ ସୁନ୍ଦର କଥା କହିଲେ, ସେମାନେ ଯୁକ୍ତ ବୈରାଗ୍ୟଟାକୁ ଆମକୁ ସବୁବେଳେ ଷ୍ଟ୍ରେସ୍ ଦିଆହଉଛି। ଯୁକ୍ତ ବୈରାଗ୍ୟ କାହିଁ କୁହା ହେଲା? ବଞ୍ଚିବା ଘରେ ତ ବିଷୟ ତୁମର ଦରକାର, ଭୋଜନ କରିବ, କିଛି ଚକ୍ଷୁରେ ଦେଖିବ, କିଛି ଶୁଣିବ, କିନ୍ତୁ ଯୁକ୍ତ ବୈରାଗ୍ୟ ହବ, ଯୁକ୍ତ ବୈରାଗ୍ୟ ତ କୃଷ୍ଣ ସମ୍ବନ୍ଧରେ ତୁମେ ରହିବ, ତାହେଲେ ମନର ଯେଉଁ ମଳଟା ରାଗଦ୍ୱେଷଟା ଆଉ ରହିବ ନାହିଁ। ସେତେବେଳେ ତୁମେ ଯେଉଁ ଇନ୍ଦ୍ରିୟକୁ ଭୋଗ ଇନ୍ଦ୍ରିୟ ଦ୍ୱାରା ବିଷୟକୁ ଯେତିକି ତୁମର ଆବଶ୍ୟକ ଗ୍ରହଣ କରିବ ଯୁକ୍ତ ବୈରାଗ୍ୟରେ, ସେତେବେଳେ ସେ ତୁମେ ଭଗବତ ପ୍ରସାଦ ଲାଭ କରିବ, ବନ୍ଧନ କାମ ହବନି। ସେ କଥା କହୁଛନ୍ତି, ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟ ସମୂହ ଦ୍ୱାରା ଶବ୍ଦ ସ୍ପର୍ଶାଦି ବିଷୟ ସମୂହ ଉପଭୋଗ କରିଲେ ମଧ୍ୟ ଭଗବତ କୃପାଲବ୍ଧ ଚିତ୍ତରେ ପ୍ରସନ୍ନତା ଲାଭ କରିଥାନ୍ତି, କାରଣ ତାହାର ବିଷୟର ପ୍ରତି ଭୋଗବୁଦ୍ଧି ଜନିତ ଆସକ୍ତି ରୁହେ ନାହିଁ, ଚିତ୍ତର ମାଲିନ୍ୟ ଉପସ୍ଥିତ ହୁଏ ନା। ଶ୍ରୀ ଭଗବାନଙ୍କର ଐକାନ୍ତିକ ଭକ୍ତି ଫଳରେ ଯେଭଳି ମନ ନିଗ୍ରହ ହୁଏ, ସେଭଳି ଚିତ୍ତର ପ୍ରସନ୍ନତା ଲାଭ ହୁଏ। ଭଗବାନଙ୍କର କୃପା ନହେଲେ ଗୋଟେ ଚିତ୍ତର ପ୍ରସନ୍ନତା କେମିତି ଆସିବ? ଆସିବନି। ଆଉ ମନର ଯେଉଁ ମଳ ଗୁଡ଼ିକ ରହିଛି, ଏଗୁଡ଼ିକ ବିଦୂରିତ ବି ହବନି। ତେଣୁ ଶ୍ଳୋକଟାକୁ ମନେ ରଖିଥିବ, ପ୍ରଶ୍ନଟା କୋଉଠି ରହିଛି, ବ୍ରଜେତ କିମ୍? ସେ କହୁଛନ୍ତି ନା, ବିଷୟ ସହିତ ଯଦି ଇନ୍ଦ୍ର ସଂଯମ ନ କରିପାରିଲା ତାର କ'ଣ ଅବସ୍ଥା ହବ? ପ୍ରଥମେ ସବୁ ଗୋଟେ ଗୋଟେ ଦେଖୁଛନ୍ତି, ରାଗଦ୍ୱେଷରେ ରହିଯିବ, ତାକୁ ବୁଝିବ। ଯଦି ଭଗବତ ଭକ୍ତି ନ କଲା, ତାହେଲେ ରାଗଦ୍ୱେଷ ମନମଳ ରହିଲା, ଆଉ ଚିତ୍ତ ପ୍ରସନ୍ନତା ଲାଭ କରିପାରିବ? ଏଟା ଉଲଟା ବୁଝିବୁଝିକା ନେବ, ବୁଝିବୁଝିକା ନେବ। ସେ ଭଗବାନ ଯେହେତୁ ଇନ୍ଦ୍ରିୟ ସଂଯମ କରିପାରୁନି, ଏ ଭଗବାନଙ୍କ ଭକ୍ତି କରିପାରୁନି, ଆଉ ଚିତ୍ତ ପ୍ରସନ୍ନତା ଆସିବନି, କାହିଁକି ଆସିବନି? ରାଗଦ୍ୱେଷ ରହିଲା, ରାଗଦ୍ୱେଷ କାହିଁକି ଯିବନି? କହିଦେଲେ ସେ ମଦର ପିତା ମନା ହଉନି, ଯିବ କହିଦେଲେ ନା, ଗୋଟେ ଶବ୍ଦ କେତେ ସୁନ୍ଦର ଶବ୍ଦ ସେ ଲଗେଇଲେ, ବିଜିତ ବିଜିତ ବହିନ୍ଦ୍ରିୟ ବି ମଦର ପିତା ମନା ପରମାର୍ଥ ବିଚ୍ୟୁତମ ଇତି ଉକ୍ତମ। କ'ଣ ହବ, ସେ ବାହାରେ ସବୁ ଇନ୍ଦ୍ରିୟକୁ ସଂଯମ କରିଥିଲେ ମନଟା ମଦର୍ପିତ ହେଇପାରୁନି। ବରିଆ ବି ସା ମନୋଜୀ ମାମ ନିତ୍ୟ ଯୁକ୍ତ ଉପାସ, ସବୁବେଳେ ଭଗବାନଙ୍କ ଯେଉଁ ଶବ୍ଦ ଗୁଡ଼ିକ ଗୀତାରେ ଲାଗିଛି ନା, ଭାରି ବହୁତ ମାନେ ପ୍ରଭୁଙ୍କର ନିଜ ମାଣିଟା ନା, ତାଙ୍କର ଅନ୍ତରକୁ ପୁରା ଅର୍ଜୁନଙ୍କୁ ପୁରା ଯାହା କହନ୍ତି ଭକ୍ତିରେ ଆପ୍ଲୁତ କରିବା ପାଇଁ ପ୍ରବଚନ ଦେଇଛନ୍ତି। ଦେଖ ବାରବାର ସେ ଶବ୍ଦ ଗୁଡ଼ିକ ଲାଗିଛି, ମଦର ପିତା, ଆଉ କେଉଁଠି ଲାଗିଛି, ମରି ଆବେଶ ମନୋଜୀ ମାମ, ମୟି ଆବେଶ ମନୋଜୀ ମାମ, ସବୁ ଏସବୁ ଲାଗିଛି। ଆଉ ପୁଣି ଗୋଟେ ଲାଗିଛି ମଦର ପିତା, କେଉଁଠି ଲାଗିଛି, ମତ୍କୃତା ପରମମ ମତ୍ସଙ୍ଗ ବର୍ଜ ଏକାଦଶ ଅଧ୍ୟାୟ ବିଶ୍ୱରୂପ ଦେଖିଲା ପରେ ଯେ ଶ୍ଳୋକ କହିଛନ୍ତି, ବହୁତ ସୁନ୍ଦର ଶ୍ଳୋକ, ମଦ 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 ବାରବାର ତାକୁ ୟୁଜ୍ କରିଛନ୍ତି। ତ ଭଗବାନଙ୍କ ଭକ୍ତି ବିନା ହୋଇ ସେମାନେ ଆମର ମୁଖ୍ୟ ଲକ୍ଷ୍ୟ ରହିଲା ଆମେ ଭଜନ କରିବା, ଭକ୍ତ ସଙ୍ଗ କରିବା, ଶ୍ରବଣ କୀର୍ତ୍ତନ କରିବା, କେମିତି ପ୍ରଭୁଙ୍କ ଚରଣରେ ଆମେ ଅର୍ପିତ ହେବା। ସେଟା ପଢ଼ୁଛେ ନା, ଶିଖାଏ ଶରଣାଗତି ଭକତିର ପ୍ରାଣ, ଭକତିର ପ୍ରାଣ ହେଉଛି ଶରଣାଗତିଟା। ଆମେ ଶିଖୁଛେ ନା, କିନ୍ତୁ ଅର୍ପଣ କରିବା ଜୀବନକୁ। ଆଉ ତୁମେ ଜ୍ଞାନୀ ହୁଅ, ଚେତ ବହୁତ କଥା ଜାଣ, କ'ଣ କର, ପ୍ରଭୁଙ୍କ ଚରଣ ତୁମେ ସମର୍ପିତ ହେବା ଦରକାର। ସମର୍ପିତ ନହେଲେ କିଛି ହେବନି। ତୁମେ କେତେ ବୁଦ୍ଧିଆ ହେଲେ ବୁଝୁଛ କି ନାହିଁ, ଯେ ବହୁତ ବୁଦ୍ଧି ଖର୍ଚ୍ଚ କରୁ, ତୁମ ବୁଦ୍ଧି କମ ନା କ'ଣ, ଯେତେ ବୁଦ୍ଧି ଖର୍ଚ୍ଚ କର କାଳ ମୁଡ଼ିଦେବ। ମଣିଷ ବୁଦ୍ଧି ଦ୍ୱାରା ଦୁର୍ଯ୍ୟୋଧନଠୁ ବୁଦ୍ଧିଆ କେହି ନଥିଲେ, ସବୁଠୁ ବୁଦ୍ଧିଆ ଥିଲା ଦୁର୍ଯ୍ୟୋଧନ। ସଂସାରରେ ବଡ଼ ବଡ଼ ଅମରମାନଙ୍କୁ ଆଣିକି ପାଖରେ ରଖିଦେଇଥିଲା, ଆଉ ବ୍ୟବହାର ବି ଏମିତି ରଖିଥିଲା। ତୁମେ କ'ଣ କହୁଛ, ତୋ ବ୍ୟବହାର ଧରିଦେଉଛନ୍ତି ଲୋକ, ତାଙ୍କ ବ୍ୟବହାର ଦୁର୍ଯ୍ୟୋଧନର କପଟ ବ୍ୟବହାର କେହି ଧରିପାରିଲେ, ବଳରାମ ଧରିପାରିଲେନି, ଆଉ ତାଙ୍କୁ ପ୍ରସନ୍ନ କରିଦେଲା ଖୁସି କରିକି। ଆଉ ଏତେ ସେ ଟ୍ରିକ୍ ପେଲା, ଭଗବାନ ଅର୍ପିତ ନୁହେଁ, ଧରା ପଡ଼ିଲା ଶେଷ। ବୁଦ୍ଧି ଦ୍ୱାରା କିଛି ହବନି, ଯେତେ ତୁମେ ବୁଦ୍ଧି ହେବ ହବନି, ଅର୍ପିତ ନହେଲେ ମରିଆ ଅର୍ପିତ ମନ ବୁଦ୍ଧି କେଉଁଠି ରହିଲା। ଏ ଶ୍ଳୋକ ଯୋଉ ମଦଭକ୍ତ ସମୟ ପ୍ରିୟ, କେଉଁ ଭକ୍ତ ମୋର ପ୍ରିୟ, ସେଇଟା ବୋଲ କହିଲେ ନାଇଁ ସେ ଶ୍ଳୋକ ଦଶ ଅଧ୍ୟାୟ ମଦ ମରିଆ ଅର୍ପିତ ମନ ବୁଦ୍ଧି ସମୟ ମଦ ଭକ୍ତ ମେ ହଁ ଯୋଉ ଭକ୍ତ ସମୟ ପ୍ରିୟ, କିଏ ମୋର ପ୍ରିୟ ଭକ୍ତ, କିଏ ମୋର ପ୍ରିୟ, ସବୁ ଅର୍ପିତ ଶବ୍ଦ ଗୁଡା ଲାଗୁଛି ନା ସବୁଗୁଡ଼ାକ। ଆଉ ତୁମେ ତୁମର ଗୋଟେ କ'ଣ ଅଛି, ମୋର ଏଇଟା କରିବାର ଅଛି, ତୁମର କ'ଣଟା କରିବାର ଅଛି, ମୋର ତ ଭଗବାନଙ୍କୁ ଅର୍ପଣ କରିଛି, ଆଉ ଯାହା ହବ ଏସବୁ କରିବା ନ କରିବା ସବୁ କୃଷ୍ଣଙ୍କର କାମ, ମୋ କାମଟା ମୁଁ କରିଛି। ଅର୍ପଣଟା ମାନେ କ'ଣ, ଅର୍ପଣ ଅର୍ଥ ହେଲା ତୁମ ଦାୟିତ୍ୱଟାକୁ ତୁମେ ଛାଡ଼ିବ, ତୁମ ଦାୟିତ୍ୱଟାକୁ ତୁମେ ଛାଡ଼ିବ, ତୁମର ରେସ୍ପନ୍ସିବିଲ କିଛି ନାହିଁ। ତୁମର ରେସ୍ପନ୍ସିବିଲ କ'ଣ, ଗୋଟେ ତୁମେ ଯାହା କରିବ କୃଷ୍ଣଙ୍କ ପାଇଁ କରିବ। ତୁମର ଇଚ୍ଛା ଗୋଟେ କ'ଣ ରହିଲା, ଅର୍ପିତ ହେଇପାରୁ ନା, ଅର୍ପିତ ନ ହେଇପାରିଲେ ସବୁ ସମସ୍ତେ ଯାହା ହଉଛି କୃଷ୍ଣ ଇଚ୍ଛା ରହୁଛି ନା, ତୁମେ କ'ଣଟା କରିପାରିବ। ଏଇଟା ଅର୍ପିତ ଜିନିଷଟା, ଅର୍ପଣ ଜିନିଷଟା, ସମର୍ପଣ ସମର୍ପିତ ବାରମ୍ବାର ଲାଗୁଛି ନା, ଚିତ୍ତ ସମର୍ପିତ କରିବ, ମନ ସମର୍ପିତ କରିବ, ବୁଦ୍ଧି ସମର୍ପିତ କରିବ, ଏଇଟା ନହେଲେ ହେଇପାରିବ। ପ୍ରାର୍ଥନାର ଅର୍ଥଟା କ'ଣ, ଏ ଭଗବାନଙ୍କୁ ପ୍ରାର୍ଥନା କରିବା ତା ମାନେ କ'ଣ, ଏ ତଳେ ପଡ଼ିକି ପ୍ରଣାମ କରୁଛି ତା ଅର୍ଥଟା କ'ଣ, ଏ ଯେ ପ୍ରଣାମ କରୁଛନ୍ତି ତା ଅର୍ଥଟା କ'ଣ, ତା ଅର୍ଥଟା ହଁ ସମର୍ପଣ କରୁଛ ନା, ଆଉ ସମର୍ପଣ କରିଦେଲେ ତ ଆପଣ ଚିନ୍ତା ତୁମର କାହିଁ, ଏଇଟା ହେଲାନି ଏଇଟା ହେଲା ଏମିତି ହବ, ସେମିତି ମଠ କେମିତି ଚାଲିବ, ବାବୁ କେଉଁଠି ପଇସା ଆସିବ, ସେ ମାଳି ଗଢ଼ିବ ତା ଚିନ୍ତା କରେ, କେଉଁଠି ପଇସା ଆସିବ କ'ଣ ହବ, ଆଉ ଗୃହସ୍ଥ ଚିନ୍ତା କରେ, ମୋ ପୁଅ ବାହାରେ କେମିତି ହବ, ମୋ ଝିଅ ବାହାରେ କେମିତି ହବ, ତାହେଲେ ଅର୍ପଣ କ'ଣ ହେଇଛି, କିଛି ଅର୍ପଣ ନାହିଁ। ତୁମେ ତ ଚିନ୍ତାଟା ରଖୁଛ ଯେ ବିଶ୍ୱ ବ୍ରହ୍ମାଣ୍ଡ ଚଳୁ, ସେ ମଠ କେମିତି ଚଳୁଛି ଜାଣିନାହାନ୍ତି, ଆମର କ'ଣ ଦରକାର ଅଛି ଚିନ୍ତା କରିବା, ଯଦି ଚିନ୍ତା କରିବ ସେ ଚିନ୍ତା ଅଲଗା, ପ୍ରେମରେ ସେ ଚିନ୍ତା କରିବ, ସ୍ନେହରେ ଚିନ୍ତା କରିବ, ଏଇ ଯୋଉ ଚାଲାକିଆ ବୁଦ୍ଧି କରିବେ, ଚତୁରା ବୁଦ୍ଧି କରିବେ, ଚିନ୍ତା କ'ଣ କରିବା ଆମର ଅଛି, ଆମେ ତ ସବୁଦିନ ଜଗତ ରହିବେ କି, ଆମେ ସବୁଦିନ ରହିବାନି ନା, ଯଦି ସବୁ ସମସ୍ତେ ଭବିଷ୍ୟତ କଥା ଚିନ୍ତା କରନ୍ତି କେହି କିଛି କରନ୍ତିନି, ଭବିଷ୍ୟତରେ ମୋ ପିଲା ମଣିଷ ହବ କି ନାହିଁ, ଏତେ ବଡ଼ ଘର କାହିଁ କରିବି, ଯଦି ଗୁରୁମାନେ ଚିନ୍ତା କରିବେ ଭବିଷ୍ୟତରେ ଛୁଆଗୁଡ଼ା ମୁଁ ପଡ଼ିଗଲା ପରେ ଏମାନେ ସବୁ ଛାଡ଼ି ଛୁଡ଼ି କୁଆଡ଼େ କ'ଣ ଖରାପ କାମ କରିବେ, କେଉଁଠି କ'ଣ କରିବେ, ଭଗବାନ ଦେଖିବେ କି ନାହିଁ, ସେ ବି ଠାକୁର ରଖନ୍ତିନି, ଜଗତର କିଛି କାମ ଭବିଷ୍ୟତ ଚିନ୍ତା କଲେ କିଛି କାମ ହେଇପାରିବନି। ଆମର କାମ ହେଲା ପ୍ରେଜେଣ୍ଟ ଉପରେ ଆମେ ଫୋକସ୍ କରିକି ଚାଲିବା, ଆମ ଜୀବନଟା ହେଉଛି ଆଜି ମୁହୂର୍ତ୍ତରେ କ'ଣ ହେଇଯିବ ହିସାବ ନାହିଁ, କାଳ ଏମିତିକା ସେ କୁଆଡ଼େ ଠେଲିକି ନେଇକି ପକେଇଦେବ, ରାଧାରାଣୀ ସେ ପଦ ଗାଉନାହାନ୍ତି କି ସେ କାହାର ଭକ୍ତି ନୁହେଁ ଠାକୁରଙ୍କର, କ'ଣ ସେ ପ୍ରଭା ଭଗବାନ ଭୁଲିଗଲେଣି, କାଳର ସାଗରରେ ଧାଏ ନେଇକି ପକେଇଦେବ, ସାଗରକୁ ପକେଇ ନଦୀ ଫୋପାଡ଼ିଲା ଭଳିଆ ଫୋପାଡ଼ ଦେବ, ଏତେ କାହିଁ ଚିନ୍ତା କରିବ, ଝିଅ ଅର୍ପିତ ହୁଅ, ପ୍ରତି ମରେ ଅର୍ପିତ ମନ ବୁଦ୍ଧି, ଆଉ ସେଠି ରଖିଲେ ସେ ଶ୍ଳୋକରେ ମଦ ଅର୍ପିତ ପୁଣି କହିଲେ ତସ୍ମାତ୍ ସର୍ବେଷୁ କାଳେଷୁ ମାମ ଅନୁସ୍ମର ଯୁଦ୍ଧ ଚ, ତାପରେ ହଁ ଗୀତାରେ ବାଡ଼ି ବାଡ଼ି କହୁଛନ୍ତି, ହଜାର କଥା କହିଲା ମାନେ ନବ ନା କ'ଣ, ଆମେ ଦେଖିଛୁ ଯେତେବେଳେ ତୁମେ ଗୁରୁ ତୁମକୁ ଯାହା ପଚାରିବ ଗୋପାଳ ସବୁଠୁ ସମର୍ପିତ ହେଇକି, ଆଉ କେମିତି ହବ ନା, ଆମେ ଆମ ସେବା କରିବା, ଗୋପାଳ ଯାହା କରିବି, ଭଗବାନ ଯାହା କରିବି, ଆମେ ଭକ୍ତି ହବ କି ନାହିଁ, ମୁଁ ବଞ୍ଚିବି କି ନାହିଁ, ମୁଁ କ'ଣ କରିବି, ମୁଁ କାହିଁ ଚିନ୍ତା କରିବାକୁ ଯିବି, କରି କ'ଣ କରିପାରିବ କୁହ। ତେଣୁ ଆମର ଦାୟିତ୍ୱଟା, ଯାହା ଦାୟିତ୍ୱ ଦିଆଯାଇଛି, ଦାୟିତ୍ୱଟା ହେଲା ଗୁରୁ ବୈଷ୍ଣବଙ୍କର ସେବା, ଗୁରୁଙ୍କର ଆଦେଶ ପାଳନ, ଆମେ ସେତିକି କରି ଚାଲିବା, ସେଇଟାକୁ ପରଫେକ୍ଟ କରିବାକୁ ଚାହେଁ, ଅଲଗା ରେସ୍ପନ୍ସିବିଲିଟି ସବୁ କୃଷ୍ଣଙ୍କର ବାସ। ସେ ଶ୍ଳୋକରେ ତାକୁ କ'ଣ କହିଲେ, ତସ୍ମାତ୍ ସର୍ବେଷୁ କାଳେଷୁ ମାମ ଅନୁସ୍ମର ଯୁଦ୍ଧ ଚ ମରିଆର୍ପିତ ମନ ବୁଦ୍ଧି, ହଁ ମନ ବୁଦ୍ଧି, ତସ୍ମା ସର୍ବେଷୁ କାଳେଷୁ ମା ମନୁଷ୍ୟ ଯୁଦ୍ଧ ଦେଖ ଆଉ ଗୋଟେ ଶବ୍ଦ କ'ଣ ରହିଛି ମାଭେବ ଶେଷ ନାହିଁ ନାହିଁ ସେ ବୁଲଉଛ ସେ ଶ୍ଳୋକ ସେ ଆଉ ଦେଖ ସେ ଶ୍ଳୋକ କ'ଣ ଅଛି ତେଣୁ ଏ ମରିଆ ପିତା ମରିଆର ପିତା ଭଗବାନ ବାରମ୍ବାର କହୁଛନ୍ତି ଆବଳ ଦେବୀ ଦେଶ ଟିକାର ଲେଖିଲେ ଦେଖ ପ୍ରଭୁ ସେଟାକୁ ଲେଖୁଛନ୍ତି କେମିତି ସାଧାରଣତଃ ସେ ଆତ୍ମସନ୍ତୋଷ ନିମିତ୍ତ କାମ କରିଥାଏ ସେ ପ୍ରକାର କର୍ମ କୃଷ୍ଣଙ୍କର ବିନା ଇଚ୍ଛାରେ ସେ କରେ ନାହିଁ ତେଣୁ କରିବା ନ କରିବା ତା ଇଚ୍ଛା ଉପରେ ନିର୍ଭର କରେ କାରଣ ତା ଉପରେ ତାର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ କାରଣ ସେ କେବଳ କୃଷ୍ଣଙ୍କର ନିର୍ଦ୍ଦେଶ ହିଁ କର୍ମ କରିଥାଏ କୃଷ୍ଣଙ୍କର ନିର୍ଦ୍ଦେଶ ଅର୍ପଣ କୁହାଯାଏ ଜଣେ ସମର୍ପିତ ହେଇଗଲା ତାକୁ ଇଣ୍ଡିକେସନ ଆସିବ ତେଣୁ କହିବ ମୁଁ କ'ଣ ମୋ ଜୀବନରେ ହବ ମୁଁ କେମିତି ଜାଣିବି ହଁ ସବୁ ମା ମନୁସ୍ମର ଯୁଦ୍ଧ ଯ ତାର ପରେ କ'ଣ ହଁ ମର୍ଯ୍ୟାର୍ପିତ ମନ ବୁଦ୍ଧି ମାମ ଏସ୍ଏସ୍ ଅସଂଶୟ ମହାବ୍ୟସି ଅସଂଶୟ ସେ ଅସଂଶୟ ଶବ୍ଦଟା ଏ ମର୍ଯ୍ୟାର୍ପିତ ସହିତ ଯୁକ୍ତ ହବ କ'ଣ ଡାଉଟ୍ କର ନା ମୋ ପାଖରେ ମନବୁଦ୍ଧି ଦେଇଦେଇକି ତୁମେ ଅର୍ପିତ ହେଇଗଲେ ତୁମର କ'ଣ ହବ ବିଜୟ କରିବି କି ପରାଜୟ ହେବି କ'ଣ ହେବି ଡାଉଟ୍ କର ନା ଅସଂଶୟ ଶବ୍ଦ ଲାଗିଛି କି ସେଥିରେ ସେଥିରେ ଲାଗିଥିବ ଦେଖ ଅସଂଶୟ ଡାଉଟ୍ କରେନି ଟୋଟାଲ ଡାଉଟ୍ କରେନି ତସ୍ମା ସର୍ବେଷୁ କାଳେଷୁ ସବୁ କାଳରେ ମାମ ଅନୁସ୍ମର ଯୁଦ୍ଧ ଚ ସ୍ମରଣ ଅନୁସ୍ମର ଅନୁସ୍ମର ଶବ୍ଦ ଅନୁ ଅନୁ ଉପସର୍ଗ ଲାଗିଲା ଅନୁମାନେ କ'ଣ ବାରମ୍ବାର ସ୍ମରଣ କର ଆଉ ଯୁଦ୍ଧ ଚ ଯୁଦ୍ଧ କର ଅର୍ଥାତ୍ କର୍ମ କର ତୁମର ସେବା କର ସ୍ମରଣ କର ଆଉ ମଳିଆର ପିତା ମନବୁଦ୍ଧି ମନବୁଦ୍ଧିଟାକୁ ମୋ ଉପରେ ଅର୍ପିତ କର ତୋର କର୍ମ କରିଲା ବେଳେ ଏଟା ରହିଲା କଣ୍ଡିସନ ଏଇଟା ତୁ ଫେଲ୍ ହେଇଗଲା ଯେମିତି ଆମେ ଭକ୍ତି କରୁଛେ କଣ୍ଡିସନ ହେଲା ଏଇଟା ଏଇଟା ତ ଫେଲ୍ ହେଇଯାଉଛ ଆଉ କାହା ପାଇଁ କରୁଛ ମୁଁ ଏତେ କହିଲି ମୋତେ କ'ଣ ପଚାରିଲିନି ଭାବିଲେ ବୁଝୁଛ କି ନାହିଁ ମୁଁ ଏତେ କହିଲି ମନା କ'ଣ ଗୋଟେ ଡିକ୍ଲାର ହେଲାନି ମୁଁ ଏତେ ବଡ଼ ସେବା କରୁଛି ମନା କ'ଣ କିଏ ପଚାରୁ ନାହାନ୍ତି ପାଡ଼ି ଦିସ୍ ତୁମେ ଗୋଟେ କିଛି ଜାଣିନ କନିଷ୍ଠ ଲେସ୍ ଦେନ୍ କନିଷ୍ଠ ତୁମେ ସବୁ କନିଷ୍ଠ ହେଉ ତଳ ତୁ ତାଳି ମରା ହିଁ କେତେ ଦିନ ଭକ୍ତି କରାହବ କି ତୁ ତାଳି ମରା ହିଁ କେତେ ଦିନ ଭକ୍ତି କରାହବ ତାଳି ମରି କିଏ ଭକ୍ତି କରେ ସେବା କରେ ଏଇଟା ଭଗବାନ ସିଧା ଷ୍ଟ୍ରେଟ୍ କଥା କହିଦେଉଛନ୍ତି ନୂଆ ନୂଆ ଲୋକଙ୍କୁ ଉତ୍ସାହ ଗୋଟା ଦିଆହବ ତୁମକୁ ସବୁବେଳେ ଏଇଟା କ'ଣ ଦରକାର କାହା ପାଇଁ କରୁଛୁ ବୁଝିପାରୁନ କ'ଣ କହିଲେ ଏଠି ମା ମନୁସ୍ମର ଯୁଦ୍ଧ ତସ୍ମା ସର୍ବେଷୁ କାଳେଷୁ ମା ମନୁସ୍ମର ମର୍ଯ୍ୟାର୍ପିତ ମନବୁଦ୍ଧି ମାମ ଏସି ଅସଂଶୟ ତସ୍ମା ସର୍ବେଷୁ କାଳେଷୁ ମା ଅନୁସ୍ମର ଯୁଦ୍ଧ ଚ ମର୍ଯ୍ୟାର୍ପିତ ମନବୁଦ୍ଧି ମନବୁଦ୍ଧିରେ ମୁଁ କାହା ପାଇଁ ଏଇଟା କରୁଛି କର୍ମଟା ଭକ୍ତି କେତେବେଳେ ହେଇଯାଏ କର୍ମଟା ଭକ୍ତି କେତେବେଳେ ହେଇଯାଉଛି ଏଇ ମନବୁଦ୍ଧିଟା ଯେତେବେଳେ ଠିକ ରହୁଛି ଏଇଟା କାହା ପାଇଁ ମୁଁ କରୁଛି ଯେମିତି ଜଣେ କର୍ମ କରୁଛି ଖଟୁଥିବି ଖାଲି ଖଟୁଥିବି ପରିଶ୍ରମ କରୁଥିବି ସେ କାହା ପାଇଁ କରୁଛି ସେଟା ଭୁଲିଗଲା ସେ କାହା କରୁଛି ଭୁଲିଗଲା ତାର ମନବୁଦ୍ଧିଟା ଯଦି କର୍ମ ସହିତ ଯୁକ୍ତ ନ ହେଲା କୌଣସି ଯେମିତି ଗୋଟେ ସୋଲଜର ସେ ଯେତେବେଳେ ବନ୍ଧୁକ ଧରି ଠିଆ ହେଉଛି ସେ କାହା ପାଇଁ କରୁଛି ସରିଲା ସେ ଦେଶ ପାଇଁ କରିବାଟା ତାର ଉଦ୍ଦେଶ୍ୟ ରହିଛି ବୋଲି ସେ ତା ପିଲା ଛୁଆ ସବୁ ଭୁଲିକି ଆଜି ଠିଆ ହେଇଯାଉଛି ଆଚ୍ଛା ଗୋଟେ ଗୋଟେ ସମାଜସେବୀ ସେ କାହା ପାଇଁ ଆଜି ସେବା କରୁଛି ସମାଜ ପାଇଁ କର୍ମର ଉଦ୍ଦେଶ୍ୟ ଯେଉଁ ମନ ବୁଦ୍ଧି ନେଇକି ସେ ଜଣେ ଭଗବାନଙ୍କର ଭକ୍ତ ସେ କାହା ପାଇଁ କରୁଛି ସେଠି ତା ପଏଣ୍ଟଟା ନ ହେଇପାରିଲା ସେ ଅଫିସିଆଲ ଡ୍ୟୁଟି ହେଇଗଲା ତାର ମୁଁ କାହା ପାଇଁ କରୁଛି ଆଉ ମଠ ରହିଛି ଦିନ ଖଣ୍ଡେ କରିବି ତ ଆଉ ଘରେ ରହିଲେ ସମୟ ସେମିତି କରିଦେବ ଘରେ ରହିଲେ ଡ୍ୟୁଟି କରିଦେବ ଏମିତି କରିବି ବୋଲି ନାହିଁ କାହା ପାଇଁ ତୁମେ କରୁଛ ମର୍ଯ୍ୟାର୍ପିତ ମନବୁଦ୍ଧି ମନବୁଦ୍ଧିକୁ ଅର୍ପଣ କରି କର୍ମ କର ମାମ ଏସି ଆସି ଅସନ୍ତୋଷ ଭଗତି ପଳେଇ ଆସିବ ଡାଉଟ୍ କର ଗୀତାର ବାଣୀ ଗୁଡ଼ିକ ସବୁ ଲଗେଇବାକୁ ପଡ଼ିବ ନା ଭକ୍ତି ଭକ୍ତି ପରା ଅର୍ଥରେ ଆଉ ଏସବୁ ଗୀତା ମୁଁ କେବେ କହିନି କି ସେଗୁଡ଼ା ଆଉ ଗୀତାର ଭାଗବତର ପ୍ରୟୋଗ କରିବା ମୋତେ ଭଲ ଲାଗେ ସେଥିପାଇଁ ମୋତେ ସ୍ୱତନ୍ତ୍ର ଗୀତା କହିବାକୁ ଭଲ ଲାଗେନି ଭାଗବତର କେଉଁ ଶ୍ଳୋକଟି ଗୀତାର କେଉଁଠି ଲାଗେ ପ୍ରୟୋଗ କରାହବ ସେଟା ବହୁତ ସୁନ୍ଦର ଲାଗେ ଭକ୍ତ ସମାଜରେ ସବୁ ଲାଗିବ ଯେମିତି ସବୁ ମନେ କୃଷ୍ଣ ପଦାର ବିନ୍ଦୟ ସେଟା ଗୀତାର କେମିତି ଶ୍ଳୋକଟା ସେଠି ସବୁ ଲାଗିବ ସେଟା ଭଲ ଲାଗେ ରୁଚିକର ମୋତେ ଲାଗେ ସ୍ୱତନ୍ତ୍ର ଗୀତା ଏ ତ ବହୁତ ବଡ଼ ଜ୍ଞାନ ନା ମର୍ଯ୍ୟାର୍ପିତ ମର୍ଯ୍ୟାର୍ପିତ ବାରବାର ଭଗବାନ ଗୀତା ଆହୁରି ବି କେଉଁଠି ଅଛି ମର୍ଯ୍ୟା ବେଶ ମନ ଯେ ମର୍ଯ୍ୟାର୍ପିତ ଆହୁରି କେଉଁଠି ମୋର ଗୋଟେ ମନେ ପଡ଼ୁଛି ଅଛି ଅର୍ପିତା ହଁ ଏଥିରେ ଲେଖିଲେ ଆମର ମନେ ପଡ଼ିଗଲା ସିଦ୍ଧସ୍ୱାମୀଙ୍କର ଟୀକା ପ୍ରହ୍ଲାଦଙ୍କ ଶିକ୍ଷାରେ ଏ ଯେଉଁ କର୍ମ କଥା ପଡ଼ୁଛି ନା ଏଇଟା ପଠେଇ ଜିନିଷଟା ନା କାହା ପାଇଁ କରୁଛ? ସେ ତ ଭକ୍ତିମୟ ଠାକୁର ଯୋଉ ପଦଟା ଗାଇଲେ କଣ, ସଂସାର ସଂସାର ବୋଲି ମିଛେ ଗଲା କାମ, ଲାଭ ନ ହେଲା କିଛି ଘଟିଲା ଜଞ୍ଜାଳ, କାର ଲାଗି ଅତ କରି ନା ଘୁଚିଲ ଭ୍ରମ। କର୍ମଟା ଯିଏ କରୁଛି କାହା ଲାଗି କରୁଛି ସେ ଜାଣିପାରୁନି, କାହା ଲାଗି କରୁ ଜାଣିପାରୁନି। ସେଭଳିଆ ଆମେ କାହା ଲାଗି କର୍ମ କରୁଛେ ସେଟା ବୁଝିପାରୁନି, ଭକ୍ତିଟା କାହା ପାଇଁ କରୁଛେ। ପ୍ରହ୍ଲାଦଙ୍କ ଶିକ୍ଷାରେ ଯୋଉ ରହିଲା ନା, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ମନ୍ଦନ ଦାସ୍ୟ ସଖ୍ୟ ଆତ୍ମ ନିବେଦନ ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତନ ଅବଲକ୍ଷଣ କ୍ରିୟତେ ଭଗବତ ଅଧା ତତ୍ମନ୍ୟଧିତ ଉତ୍ତମ। ବାପାଙ୍କୁ କହିଲେ ନା, ବାପା ୟାଠୁ ଶ୍ରେଷ୍ଠ ଶିକ୍ଷା ଆଉ କିଛି ନାହିଁ। କିନ୍ତୁ ଗୋଟିଏ କଥାକୁ ସିଦ୍ଧର୍ଶନ ପୁରା ଧରିଲେ, ଆମ ଆଚାର୍ଯ୍ୟ ତାଙ୍କୁ ସବୁ ଧରିକି ପୁରା ଚଲେଇଲେ ଭକ୍ତିପର ଅର୍ଥରେ। ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ ମନ୍ଦନ ଦାସ୍ୟ ନବଦା ଭକ୍ତି କରିବ, କେମିତି କରିବ? ଇତି ପୁଂସାର ପିତା ବିଷ୍ଣୁ, ପୁଂସ କରିକି ଅର୍ପଣ କରିବନି, ଅର୍ପିତା ସତୀ କ୍ରିୟତେ ନ ତୁ କ୍ରିୟତେ ଅର୍ପିତା, ସେମିତି ଲେଖିଛନ୍ତି। କରିସାରିକି ଅର୍ପଣ କରିବନି, କର୍ମକାଣ୍ଡରେ ସବୁ କରିସାରିଲେ ଗୋଟେ ଶ୍ଲୋକ ପଢ଼ନ୍ତି, କାୟନ ଭାଷା ମନସ ଇନ୍ଦ୍ରିୟା ଏସବୁ କରିସାରିକି କରିବେ। ଏଇଟା ଭାଗବତର ଶ୍ଲୋକ, ନବଯୁଗନ୍ତ ଶ୍ଲୋକ, ଅର୍ପିତ କାୟନ ବାଚା ମନସ ଇନ୍ଦ୍ରିୟା ଯେଉଁ ଶ୍ଲୋକ ଏ ଭାଗବତର, ସେସବୁ କର୍ମକାଣ୍ଡ ସରିବ, କର୍ମକାଣ୍ଡ ସରିଲେ ପ୍ରଭୁ ମୁଁ ଆପଣଙ୍କୁ ଅର୍ପଣ। ଆମର ସେଟା ନୁହେଁ, ଅର୍ପିତା ସତୀ କ୍ରିୟତେ, ଆଗେ ଅର୍ପଣ ହେଇକି କର୍ମ କର। ଅର୍ପଣ ମାନେ ମୁଁ ହଉଛି କାର, ଆଉ ମୁଁ ଯଦି ଭଗବାନଙ୍କର କର୍ମଟା କ'ଣ କାର ହବ? ଏତେ ଫେଲ୍ ହେଇଗଲା ଆମେ ଆଉ କ'ଣ, ପ୍ରଥମ ପାଠ ଗୁଡ଼ା ଫେଲ୍ ହେଉଛି ନା ଆଉ। ପଢି ପଢି ସେ ବାରମାଣ ଚାଷ କରୁଥିବ ବାପା, ଧାନ କାଟିଲା ବେଳକୁ କିଛି ନଥିବ ଅଗାଡ଼ି, ଭାବିଲେ ଉଚ୍ଚ କି ତିଳକ ମାରିକି ଚିକ୍କଣ ତିଳକ ମାରିକି ତମେ ମାଳି ଧରିକି ବୁଲିବ, ପାଠ ତ ପଢ଼ୁନ ଆଉ। ଟ୍ରାକ୍ଟର ଘୁରେଇ 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 କାଣିଲ କ'ଣ ଧାନ ଅଗାଡ଼ି? ଏ ପାଠ ଏଠି ରହିଛି, ଅର୍ପଣ ହବାକୁ ପଡ଼ିବ। ତୁମେ କାହାର ଆଗେ ଡିସାଇଡ଼ କର, ଅର୍ପିତା ସତୀ କ୍ରିୟତେ ସିଦ୍ଧସ୍ୱାମୀ କହିଲେ, ତୁମେ କାହାର ଭକ୍ତି କେମିତି ହବ? ମୁଁ ହଉଛି କାହାର, ଭଗବାନଙ୍କର। ସେଠୁ ଆରମ୍ଭ ହେଲା, ସେଠୁ ଭକ୍ତିର ଆରମ୍ଭ ହେଲା। ଆଉ ତୁମେ ସଂସାରର ହେଇକି ହୁକ ପକେଇବ ଠାକୁରଙ୍କୁ, ହଁ କନେକ୍ସନ୍ ନିଅ, ହୁକ ପକେଇ ଜାଳିବ କେତେ ଦିନ? ଆଉ ବୁଝ କି ନାହିଁ, ହୁକ ପକେଇଦେ, ହୁକ ପକେଇଦେ, ଆଇଲାରେ 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 ଗାଡ଼ି ଗାଡ଼ି କ'ଣ ଇଲେକ୍ଟ୍ରିକ ଗାଡ଼ି ହେଲାଣି, ଦେଖୁଲ ଆଉ ଭଲ ବେଶୀ ଫ୍ୟୁଜ୍ ହବ, ହୁକ ଲଗଉଛେ ନା କାର୍ବନ ହବ, କନେକ୍ସନ୍ ପରମାନେଣ୍ଟ ଆଣ, ପରମାନେଣ୍ଟ କନେକ୍ସନ୍ ଆଣିଲେ ତାର କଟିବ କଟିବ, ଯାହା ସବୁବେଳେ ଲାଇନ୍ ତୁମର ରହିଲା ପରମାନେଣ୍ଟ କନେକ୍ସନ୍ ଆସିବ। ଆମର ଏଇଟା ପରମାନେଣ୍ଟ କନେକ୍ସନ୍ କାମ ଏଇଆ, ମୁଁ ହେଉଛି କାହାର, କୃଷ୍ଣଙ୍କର ସହିଲା ଆଉ। ଆଉ ଏତେ ଏତେ ସନ୍ଧ୍ୟାରେ ଗୋଟେ ମୋର କ'ଣଟା କାମ ହେଉଛି, ମୁଁ କୃଷ୍ଣଙ୍କର, ଯାହା କରୁଛି କୃଷ୍ଣ ପାଇଁ, ଅର୍ପିତା ସତୀ କ୍ରିୟତେ, ସେଟା ତୁମର ସବୁ ଭକ୍ତି। ଏକାଦଶ ସ୍କନ୍ଧରେ ଯୋଉ ଲେଖିଲେ ଚକ୍ରିପାଦା ଅର୍ଥ ଖୋଲି ଆଖି ଖୋଲି ଦେଇଛନ୍, ଆମେ ସେଟା ମଣିଷ ହେଇପାରୁନି, ଗୋଟେ କୁହନ୍ତିନି ମୋ ଛୁଆଟା ମଣିଷ ହେଲାନି, କୁହନ୍ତିନି ମୋ ପୁଅଟା ମଣିଷ ହେଲାନି, କହୁନ କି ତୁମେ ଆମ ପିଲା ଗୋଟା ମଣିଷ ହେଲେ? ସେଗୁଡ଼ା ଆମେ ମଣିଷ ହେଇପାରୁନି, ଆମ ଆଚାର୍ଯ୍ୟମାନେ ଯାହା ଦେଇଛନ୍ତି ଶିକ୍ଷା, କିଏ ଆସିକି ଆମେ ଚ୍ୟାଲେଞ୍ଜ କରିବ ଡାକିଲ ଦେଖିବା ବ୍ରଜରେ, କେଉଁ ବ୍ରଜ ହଉ କେଉଁ କେଉଁଠି ଆସିକି ଚ୍ୟାଲେଞ୍ଜ କରୁ ତତ୍ତ୍ୱରେ ଦେଖିବା ପାରିଦେବ କେମିତି, ସବୁ ଚକ୍ରପାଦ ଟିକେ କାଟିକି ଥୋଇଦେବୁ, ପଦ୍ୟ କଥା କହିପାରିବିନି ଆମକୁ, କୌଣସି ସମ୍ପ୍ରଦାୟ ଆମ ଆଗରେ ଠିଆ ହବ ନା, ଆମେ ମଣିଷ ହେଇପାରିଲେନି କାହିଁକି, ଆମର ସେଠି ସଂସ୍କାର ନାହିଁ, ଧରିପାରୁନି। କିନ୍ତୁ ଆମର ଯୋଉ ଥୋଇ ଦେଇଯାଇଛନ୍ତି ଗୋଟେ ମାନେ ଅମୂଲ୍ୟ ରତ୍ନ ଥୋଇ ଦେଇଯାଇଛନ୍ତି, ସେ କହିଛନ୍ତି ଭକ୍ତର ସବୁ ହେଉଛି ଭକ୍ତି, ଶୋଇବା ଆମର ଶୋଇବା ଭକ୍ତି, ଆମର ଖାଇବା ଭକ୍ତି, ସେ ଲେଖିଛନ୍ତି ମଳମୂତ୍ର ଆଦି ତ୍ୟାଗ କରିବା ଆମର ଭକ୍ତି। ଆମେ 64 ମାଳା ଜପ କଲାବେଳେ 25 ମଠ ରହିଲା ପରେ ଆମେ କହୁଛୁ ମୁଁ ଭକ୍ତ ତ ହେଇନି, ମୋର କ'ଣ ଭକ୍ତି କୋଉଠୁ ହବ, ଏଠି କାହିଁ ଏମିତି ବୁଦ୍ଧି ହଉଛି, ବୁଦ୍ଧିରେ କାହିଁକି କହୁଛି, ଗୋଟିଏ ପଏଣ୍ଟରେ ହାରି ହଉଛି, କୋଉଟା ଅର୍ପିତ ହେଇକି କରୁନି, ମୁଁ କାହାର, ଭଗବାନଙ୍କର। ତୁମେ ଭଗବାନଙ୍କର ହେଲା, ଯାହା କରିବ ରୋଷେଇ କରୁଛ ଖାଉଛ କାହା ପାଇଁ, ଆରେ ଖାଇ ସିନା ଭଗବାନ ସେବାଟା ହବ, ମଳତ୍ୟାଗ କଲେ ସ୍ନାନ କଲେ କ'ଣ କରିବ, ତାପରେ ସେବା କରିବ, ତାହେଲେ ସେଟା କ'ଣ ହେଲା, ସବୁ ଭକ୍ତି ଚକ୍ରିପାଦ ଉଡେଇ ଦେଇଛ ସବୁ ସବୁ ଭକ୍ତି। କିନ୍ତୁ ଗୋଟେ ଜିନିଷ ମିସ୍, ଏଇ ଯଦି ଏଠି ଗୋଟେ ନ କରିପାରିଲ, ତୁମେ କାହାର, କୃଷ୍ଣଙ୍କର, ଯାହା କରୁଛ କୃଷ୍ଣଙ୍କର। ଏଇଟାକୁ ପ୍ରଭୁପା ସେ ଭଗବାନଙ୍କର ଲୋକ ନା, ତାକୁ ଦେଖ ମେନିଫେଷ୍ଟ ହେଇଯାଇଥିଲା ପୁରା, ସେଥିପାଇଁ ସେ ସବୁ ସବୁ ଭକ୍ତି ଚଲ ବୁକ୍ ଡିସ୍କସନ୍ କର, ଏଇଟା କର ସେଟା କର, ସବୁ ଜିନିଷ ସବୁ ଭକ୍ତି, ସବୁବେଳେ ପ୍ରବାଦ କରୁଥିଲେ, ଏମାନେ ସୁପିୟର ଡିଭୋସନ କରୁଛନ୍ତି, ଷ୍ଟାଣ୍ଡାର୍ଡ଼ଟା ଆଉ ପୂର୍ବ ସବୁବେଳେ କହୁଥିଲେ ଏମାନେ ସୁପିୟର, ସବୁ ପିଓର ଭକ୍ତିଟା ସେଇଭଳିଆ ଆଉ ଆଉ ତୁମେ ଯଦି ଅର୍ପିତ ନ ହେଇପାରିଲ କର୍ମ ଗୁଡ଼ା କଲ ତୁମ କର୍ମ ବୁଦ୍ଧି ଗୁଡ଼ାକ ଆସିବ ଆଉ ତୁମେ ତ ଅର୍ପିତ ହଉନ ତୁମକୁ ପୁଣ୍ୟର ପରିଣାମ ମିଳିବ କାରଣ ଭକ୍ତି ନୁହେଁ ସ୍ୱୀକୃତି କିଛି ମିଳିବ ଆଉ ଏଇଟା ଶୁଦ୍ଧ ଭକ୍ତି ଗୋଟେ ଝାଡ଼ୁ ମାରିଦେବା ଗୋଟେ ପ୍ରଣାମ କରିବା ପ୍ରଭୁଙ୍କ ପାଇଁ ଭିକ୍ଷା କରିକି ତୁମେ ଆଣିକି ଦେଉଛ ପ୍ରଭୁଙ୍କ ପାଇଁ ସେବାଟା କରୁଛ ଫୁଲ ତୋଳୁଛ ଏଗୁଡ଼ା ସବୁ ଅର୍ପିତ ହେଇ କଲା ମାନେ ତୁମ ଶୁଦ୍ଧ ଭକ୍ତି ଗୁଡ଼ାକ ସେ ସବୁ କହିଛନ୍ତି ଭକ୍ତି କିନ୍ତୁ ଆମେ ଇତି ପୁନର୍ପିତା ବିଷ୍ଣୁ ଏଇଠି କଟିଯାଉଛି ଭକ୍ତି ଚେତ ନବଲକ୍ଷଣା ଅର୍ପିତ ହେଇକି ନବଦା ଭକ୍ତି କର କରିସାରିକି ଅର୍ପଣ କରନି କର୍ମକାଣ୍ଡ ନୁହେଁ ଆମର ଅର୍ପଣଟା ସେ ଆଉ ସେଇଟାକୁ ଶିକ୍ଷା ନେଇ ଚୈତନ୍ୟ ମହାପ୍ରଭୁ ଆସିଲେ ଶିଖାଏ ଶରଣାଗତି ଭକତେର ପ୍ରାଣ ସେଇଟା ଶିକ୍ଷା ପାଇଁ ଆସିଲେ ନା ଦୈନ୍ୟାତ୍ମ ନିବେଦନ ଗୋପ୍ତୃତେ ବରଣ ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ ତାପରେ ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟ ତ ସ୍ୱୀକାର ଭକ୍ତି ପ୍ରତିକୂଳ ଭାବ ବର୍ଜନ ଅଙ୍ଗୀକାର ଷଡ଼ଙ୍ଗା ଶରଣାଗତି ହୋଇବେ ଯାହାର ତାହାର ଏଇ ଷଡ଼ଙ୍ଗା ଶରଣାଗତିଟା ସେଇଠି ତାହାର ପ୍ରାର୍ଥନା ଯେ ଭଗବାନ ଆମେ ଏତେ ଡାକୁଛେ ଶୁଣୁନି କାହିଁ ଶୁଣୁନି ଆମ ଅର୍ପଣ ହେଇନି ଆଉ ସେ କଣ ଶୁଣିବେ ଆମ କଥା ଆଉ ତାଙ୍କ ଅର୍ପିତ ହେଲେ ତାଙ୍କ ଚରଣରେ ଆଉ ଏଇ ଯୋଉ ଦୀକ୍ଷା ନବା ଏ ଯୋଉ ଗୁରୁପାଶ୍ରଟା କଣ ଚୈତନ୍ୟ ଭାବ କଣ କରିବେ ଚୈତନ୍ୟ ଭାବରେ ପଡ଼ୁନା ଛାଟି ପୁଟି ଖାଲି ମୁଁ ଦୀକ୍ଷା ନେଇ ପଡ଼ୁ କଣଟା ଦୀକ୍ଷା ନେବ କିଉ ତୁମେ ସଂସାର ହେଇକି ହେଉଛ ତୁମେ କି ଦୀକ୍ଷା ନବ କାହାର ତୁମେ ତୁମେ ଜାଣିନ ତ କି ଦୀକ୍ଷା ନବ ତୁମେ ମାଳି ଜପିବ ସେଥିରେ ସଂସାର ଜପିବ କଣଟା ଦୀକ୍ଷା ନବ ତୁମେ କାହାର ତୁମେ ତୁମେ ତୁମର ଆଇଡେଣ୍ଟି କାର୍ଡ ଠିକ ନାହିଁ ତୁମ ସଂସାର ଆଇଡି କାର୍ଡ ଏ ଯୋଉ ଆଇଡି କଣ ଏଇଟା କହୁଛ ଆଧାର କାର୍ଡ ତୁମର ବା ଲିଙ୍କ ଅଛି ସଂସାରରେ ଲିଙ୍କ କରୁଛ କୃଷ୍ଣ ଭାଇ ଲିଙ୍କ କର ମହାପ୍ରଭୁ କଣ କହିଲେ ଗୁରୁଙ୍କ ପାଖରେ ମୁଁ ଆଜିଠୁ ଏଇ ଶରୀରଟାକୁ ଆପଣଙ୍କୁ ଅର୍ପଣ କରେ ଭଗବାନ ଶୁଣନ୍ତି ଆଜିଠୁ ମୋର ଗଲା ମୋ ଲାଇଫ ଦୀକ୍ଷା ନେଲି ବା ଦ୍ୱିତୀୟ ଜନ୍ମ ମୋର ହେଲା ଆଜିଠୁ ମୋର ଏ ଲାଇଫଟା ପୁରା ରିଜର୍ଭ ଏଇଟା ରିଜର୍ଭ ଫର କୃଷ୍ଣ ଦିସ୍ ଲାଇଫ ଓନ୍ଲି ରିଜର୍ଭ ଫର କୃଷ୍ଣ ଆଉ କିଏ ରିଜର୍ଭ କରିପାରିବେ ରିଜର୍ଭ ସିଟ୍ ଯେମିତି ରିଜର୍ଭ ଫ୍ଲାଇଟ୍ରେ ରିଜର୍ଭ ସିଟ୍ ଟ୍ରେନ୍ରେ ରିଜର୍ଭ ସିଟ୍ ତୁମେ ରିଜର୍ଭ କରିଛ ନା ସେଇଟା ରିଜର୍ଭ ଲାଇଫ ୱାନ୍ ଇଜ୍ ଇନିସିଏଟେଡ୍ ମିନ୍ସ ରିଜର୍ଭ ଲାଇଫ ଫର ଗୁରୁ ଫାଷ୍ଟ ୟୁ ହାଭ୍ ଟୁ ସରେଣ୍ଡର ଦେନ୍ ୟୁ ହାଭ୍ ଟୁ ପରଫର୍ମ ନବଦା ଭକ୍ତି ଫାଷ୍ଟ ୟୁ ହାଭ୍ ଟୁ ସରେଣ୍ଡର ହୁ ଆଇ ଆମ୍ ଆଇ ଆମ୍ ବିଲଙ୍ଗ୍ ହ୍ୱେଦର ଆଇ ବିଲଙ୍ଗ୍ସ ଟୁ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଅର୍ ଆଇ ବିଲଙ୍ଗ୍ସ ଟୁ କୃଷ୍ଣ ଗୁରୁ ଆଣ୍ଡ କୃଷ୍ଣ ଫାଷ୍ଟ ୟୁ ହାଭ୍ ଟୁ ଡିସାଇଡ୍ ଦେନ୍ ଇଟ୍ ଇଜ୍ ଭକ୍ତି ହ୍ୱାଟ୍ ଏଭର୍ ୟୁ ଆର୍ ଡୁଇଙ୍ଗ୍ ଦ୍ୟାଟ୍ ଇଜ୍ ଭକ୍ତି ୟୁ ଆର୍ ଇଟ୍ ୟୁ ଆର୍ ଇଟିଙ୍ଗ୍ ଇଜ୍ ଭକ୍ତି ଦିସ୍ ଇଲେଭେନ୍ଥ କ୍ୟାଣ୍ଟୋ ବିଷ୍ଣୁ ଚୌଧୁରୀ ମେନ୍ସନିଂ ହ୍ୱାଟ୍ ଏଭର୍ ଏ ଡିଭୋଟ୍ ଇଜ୍ ପରଫର୍ମିଂ ଦ୍ୟାଟ୍ ଇଜ୍ ଭକ୍ତି ବଟ୍ ସିଦ୍ଧ ସ୍ୱାମୀ ଇଜ୍ ମେନ୍ସନିଂ ଇନ୍ ସେଭେନ୍ଥ କ୍ୟାଣ୍ଟୋ ଅର୍ପିତା ସତି କ୍ରିୟତେ ଫାଷ୍ଟ ୟୁ ସୁଡ୍ ସରେଣ୍ଡର ଆଟ୍ ଲୋଟସ୍ ଫିଟ୍ ଗୁରୁ ଆଣ୍ଡ କୃଷ୍ଣ ଦେନ୍ ୟୁ ପରଫର୍ମ ସମ୍ ସେବା ହ୍ୱାଟ୍ ଏଭର୍ ୟୁ ଆର୍ ପରଫର୍ମିଂ ଏଭ୍ରିଥିଙ୍ଗ୍ ଇଜ୍ ଭକ୍ତି when we are taking bath that is also bhakti because why we are taking bathing to perform some seva this is bhakti so important therefore mahaprabhu came in Kali Yuga we don't have this idea we have like you know karmic mentality karma kand we are following karma kand after performing some things we are offering something to krishna no our principle is different iti punsarpita vishnu first you should surrender yourself at the lotus feet of guru and krishna without surrender nothing spiritual objects will reveal to you it is a revealing process like we are chanting holy name we are accepting guru we are residing in dham we are serving deities but their influence or their spiritual potency or their merciful glance or we can say their spiritual power is not revealing to us why it is not revealing to us because we are not surrender We are not surrender. According to our surrender, spiritual objects are tadiya vastu. In spiritual word, we said tadiya vastu, like Tulsi, Bhagavatam, deities, Guru, Dham, holy name. It depend on our surrender. Therefore, Mahaprabhu came to taught us surrender. How to surrender? And that prayer, this is there. ଅନୁକୂଳ ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟ ତେ ସ୍ୱୀକାର ଭକ୍ତିକୂଳ ଭାବ ପର୍ଜନ ଅଙ୍ଗୀକାର ଷଡ଼ଙ୍ଗା ଶରଣାଗତି ହୋଇବେ ଯାହାର ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର ସରେଣ୍ଡର ଆଟ୍ ଲୋଟସ୍ ଫିଟ୍ ଅଫ୍ କୃଷ୍ଣ ଦେନ୍ କୃଷ୍ଣ ହିୟର୍ ଇଜ୍ ପ୍ରେୟାର୍ ଇଟ୍ ଡଜଣ୍ଟ ମିନ୍ସ କୃଷ୍ଣ ଇନ୍ ଭାବ ଷ୍ଟେଜ୍ ହ୍ୱେନ୍ ୟୁ ରିଚ୍ ଭାବ ଷ୍ଟେଜ୍ ଏଭ୍ରିଥିଙ୍ଗ୍ ୱିଲ୍ ରିଭିଲ୍ ଟୁ ୟୁ ବଟ୍ ଇଟ୍ ଡଜଣ୍ଟ ମିନ୍ସ ୟୁ ଆଫ୍ଟର୍ ନିଷ୍ଠା ଅଫ୍ ଟୁ ଭାବ on that process according to your surrender krishna will reveal to you before nishtha nishtita bhakti something is revealing to you, but it is very difficult to recognize yourself. Whether this is Krishna is revealing to me or this my mind is saying something. Once you are in Nishta stage, like Prabhupada used to say, Nishta means you are now recognized devotees. Krishna will revealing something to you. Now you have some like a strong determination to do something for Guru and Krishna. Now from Nishta up to Bhav, according to our percentage of surrender, Krishna will reveal to you. But Mahaprabhu knows we are so weak. We are so weak. We have like separate will. Our separate will power is very strong. Any moment we can kick out. We can kick Guru, Krishna, anything. Because very separate, we can say, will power. Surrender means we have to give up our will power. Yes, Gurudev used to say, don't abuse your independence. Once you use your independence, give up your independence means you cannot abuse it. And that is the question of initiation. That is the meaning of initiation. Initiation means now you are, from that day, this is your second birth, you are now belongs to Guru. And before you don't know, before you think, I am this person, I am belong to India, I am belong to this one. No, now you are belongs to Guru and Krishna. This is your identity. Therefore, Das, Dasi. You are not belongs to your father, mother, country. No, you are now belongs to Guru and Krishna. Now, process of surrender starts from that day. But nowadays, we are thinking initiation means everything is finished. Oh, I am initiated. What we are initiated? We are initiated on that process. We are initiated on prem process now. We are now in beginning stage. Now, this from that stage, we have to mature our surrender. We have to increase our surrender. Then when bhav stage, will reach bhav stage, then everything will reveal to you. Everything will reveal to you. And in that verse, Bhaktivinoda Thakur says, Rupa Sanatana Pade Tante Trunandari Bhakati Vinoda Vale Dui Karajali. It is not easy also. It is not easy to give up our will power. We are independent. Not easy. Because mind have a, we can say, strong determination power to discriminate what is right, what is wrong. A strong discriminate power. Immediately, even a guru is doing something, why is he doing like that? Many devotees, after reading Shastra, why Prabhupada said like that? Who are you? How can you say, why Prabhupada said like that? Because this is minds. Even you don't want, this is coming from mind. Because mind have a strong determination power, discriminate power. But that is not also helpful in our spiritual life. Surrender means, in another word we can say, those are surrender. Not an easy process. Once you surrender means, you lose your independence. You don't have any independence. Now you are in path of simplicity. You don't know. Why I cannot ask now? I don't know what is happening. What will happen to my life? What I will do? How can I get bhakti? It is up to now Krishna. And my only duty, just to serve. Just to follow Guru and Krishna's instruction. Shastra's instruction. Bhakti, it is not easy. Therefore, we have to always pray for that. Mind have a strong will power. Separate desire. Always calculating, this is good, this is bad. So what to do? In that stage, how can we surrender to Guru and Krishna? Therefore, Bhaktivinoda Thakur is writing these things. Rupa Sanatana Pade Dante Trunadari. With humble mood, we have to pray to Acharyas, previous Acharyas. Yeah, this is like for weak body, those are diseased persons. For them, in Ayurvedic, one turning is there. Ayurvedic, this turning or this medicine is called Rasaya. So this is our Rasaya. For conditioned souls like us, we are new fight. For us, this is the Rasaya. The only remedy, only medicine, only, we can say, strength. Pray to previous Acharyas. Pray to Acharyas. Previous Acharyas. Present Acharyas. All Vaishnavas, this is our strength. রূপ সনাতন পদে দ্বন্দ্বে তৃণধরি ভকতে বিনোদ বলে দুই কর জুড়ি হম্বুল মুট কান্দিয়া কান্দিয়া বলে আমি তো অধম শিখায় শরণাগতি কর হে উত্তম আই এম ভেরি ফলেন উইপিং অ্যান্ড উইপিং আই এম জাস্ট প্রেইং অ্যাট ইউর লোটাস ফিট আই এম ফলেন সোল জাস্ট ইউ আপলিফ্ট মি আপ টু উত্তম আমি ফলেন সোল দিস শুড বি আওয়ার প্রেয়ার বিকজ উই আর ডিসকাসিং দিস ওয়ার্ডস আফটার অর্জুন আসকিং দিস কোশ্চেন টু কৃষ্ণ হাউ ক্যান এ যোগী হি ক্যান কন্ট্রোল হিজ মাইন্ড অর হাউ হি ডিলস উইথ দিস মেটেরিয়াল অবজেক্টস উই উইল স্টে ইন দিস মেটেরিয়াল ওয়ার্ল্ড এনি হাউ আপ টু আওয়ার ডেথ উই হ্যাভ টু স্টে হিয়ার বট হোয়েন উই উইল স্টে হিয়ার উই হ্যাভ টু ইউজ ফাইভ সেন্সেস অ্যান্ড সম মেটেরিয়াল অবজেক্টস ইজ রিকোয়ার ফর ইটিং সম ফুড ইজ রিকোয়ার সম অলওয়েজ ফর হিয়ারিং সম সাউন্ড ইজ রিকোয়ার ফর টচিং সম সমথিং ইজ রিকোয়ার So how to deal with him? And the yogi is, if he is unable to control his mind, his senses, what will happen to him? Arjuna is asking, and Krishna is giving the definition, Sthita Prajna, Sthita Prajna Kavaha, and giving the definition. Prajahati Jada Kama, Sarvan Bhatho Manogata. This is a harsh standard. Sarvan Kama, whatever desire, he should kick out from his mind. সর্বান কামন প্রজাহাতি যদা কামন প্রজাহাতি সর্বান পার্থ মনোগর্তা অর্জুন হোয়াট এভার ডিজাইস ইজ ইন ইউর মাইন্ড ইফ সো মান ইজ জাস্ট কিক ইট আউট আত্মনি এব আত্মনি তুষ্ট স্থিত প্রজ্ঞা সে উচ্যতে অলওয়েজ ইজ স্যাটিসফাইড ইন সেলফ ইন আদার ওয়ার্ড হোয়াট এভার কৃষ্ণ জাস্ট আরেঞ্জিং In whatever place, whatever, he satisfied. He knows one thing. Everything is happening by will of Krishna. This is Krishna's arrangement. Who can feel like that? If someone is surrendered, Pandavas are surrendered, although they are residing in forest, moving here and there, underneath a tree, they are sleeping, but they are thinking this is Krishna's arrangement. Therefore, they are happy. Unless you feel, if you are dissatisfied, no. Whatever arrangement is coming, to your life, this is Krishna's. If you feel like that, then your life is set. This is the only we can say, the shortest and secret key point. Whatever, if Krishna is Supreme Personality of Godhead, if something is happening to my life, it is Krishna's will. And who can feel like that, who can say like that, if someone is surrendered, so he surrendered. At lotus feet of Guru and Krishna, whatever is coming, Krishna's arrangement. Because you have no separate desire. If you don't have separate desire, then whatever arrangement is coming, either happiness or distress, this is Krishna's, like Pandavas, they don't have separate desire. They don't want to become king. Rather, Krishna wants, let you should become king. They are not begging five villages. Krishna, instead of them, Krishna is begging. On behalf of Pandavas, Krishna is begging, just give five villages. They don't want anything. They don't have any desire. They can stay anywhere. Therefore, whatever arrangement was coming at that time, they think this is Krishna's. Staying in forest, this is Krishna's. And Duryodhan knowingly in front of everyone wants to naked Draupadi. This is Krishna's. Yudhishthira Maharaj was not disturbed because they don't have desire. We are suffering due to this desire. Therefore, Krishna said, give up all these things. And it is not practically. It is very difficult for a conditioned soul. Therefore, conclusion of all these verses is one verse. But Matpara Tani Sarvani Sanjamya Jukta Asit Matpara Basi Jasya Indriyani Dasya Pragya Pratishti. You can control your senses. You can control your mind. Only when Prabhupada mentioning that for food, you became a Matpara devotee. Is that verse you can find? In Uriya, this translation means in English, they are Matpara devotees. You should be devotee, but Matpara devotees. Matpara means my life, my manasa, dego, whatever, Krishna's. I am belongs to Krishna's. First we have to decide. So therefore, when we understand that I am belongs to Krishna, whatever activities we will perform, everything is bhakti. therefore consciousness, Prabhupada therefore never said other things. Consciousness, Krishna consciousness. We have to elevate our consciousness. I am a devotee, and whatever seva, whatever activities I am performing, it is for Krishna. So if you keep this consciousness, then everything is Krishna consciousness. Either you distribute books, either you sweep, either you worship, either you cook. But we have to understand, I am belongs to Krishna, and all my activities for the pleasure of Krishna. For the pleasure of Krishna, no separate desire, no separate will. But it is required prayer, enough prayer. We want always support, like we are discussing. We are very weak. Strong, we are very strong for enjoying our senses. For enjoyment, you cannot say weak body. No one is saying, I am weak, I cannot enjoy. In material world, no one is saying like that, I am weak, I cannot enjoy. No, he is most weak, weaker person, he can enjoy. But once you become devotee, you say, I am weak, I cannot do. Why weak? What weak? Why you feel you are weak? Your mind is weak. Prabhupada is 70 years old, he don't feel weak. All his words, even more like 18 years, 20 year young guy, he cannot speak like that. Always forceful words. You don't feel weak. He says, you can say it's a bright example. What is Krishna consciousness? Why you feel weak? Now everyone wants to retire. Oh, I want retirement. What is the retirement? What retirement? Why retirement? In spiritual life, there is no retirement. Always engagement. Your hand, your leg, it is moving means you have to do something for Krishna. That is our life. Prabhupada never allow us this. And neither all acharyas, they will have you with all these moods. This is laziness, spiritual laziness. You know, another term, this is weakness of our mind. I cannot do, I am weak. Why we are weak? No, I am Krishna. I am Krishna's. I am Guru and Krishna's. Then you feel strong. If you know one thing, always you feel strong. Although you are disqualified in other aspects, we are not qualified like Pandavas. We are not qualified like Sudama, Draupadi. But still, one Abhiman, this is called Abhiman, I don't know, this is real ego, you can say in English. Krishna Dasa Abhiman, Jayananda Sindhu, Koti Brahma Sukhana, Tareka Bindu. The Brahma, this is their meditating. Or Brahma. But those, what to speak of a devotee, if a devotee have a real ego, that I am Krishna's, he is drowning in bhakti. Koti Brahma Sukhanoi Tareka Bindu. Such pleasure is not equal to one drop of this Brahmavadis. So much happiness. We don't have real ego, real pride for Guru and Krishna, for Parampara, for Acharyas. Yes. Therefore, we don't have test in our life. We feel always weak. We don't feel test. We don't feel this life is so testable. Huh? Full of test. So unless we surrender, it is not possible. And without bhakti, the conclusion Prabhupada always mentioning in all those verses in the second chapter, Prabhupada mentioning, without Krishna bhakti, and all acharyas, they are saying something. Without Krishna bhakti, it is very difficult to control your mind, your senses, and to get also higher test. Without higher test, same problem. Same problem. Prasadam adigacchati. Atmasya vidyatmam prasadam adigacchati. Ragadishu vimuktesu visayan indriya chara. By bhakti, we can of these two things, raga and dvesa, attachment and, I can say, enmity, dvesa, this enmity, both are bondage. How can we free from these things? Only by devotion. Therefore, our special, like this Gaudiya, the Vaishnavism, the path shown by the acharyas, especially our sampradaya, everything is there, everything, and all our acharyas, they are so kind to us. Sir, so kind to us. They bring the essence according to our standard. You know, there are so many vitamin things. How can you say? Vitamin things. Very nutritious. Nutritious, you can say. You can understand. Very nutritious foods are there. But you are weak. You cannot digest it. You cannot digest it. Because you don't have power. So, a real doctor, he will not, if he knows he has some gas problem, cannot digest, he never can give prescription. Okay, we can take the nutritious food. No. In Kali Yuga, we cannot work for this Raganuga Bhakti, other things. No. Raganuga Bhakti is there, process is there, but mostly we are weak body. So prescription, doctor knows they cannot digest. They knows. These principles adopted by the acharyas, actually it is revealed by Krishna. It is revealed by Krishna. Therefore, those are not acharya anugata, acharya nishta, acharya upasana. Those are not very attached to acharya principles. For them, he can walk for few miles, bus, you can say. Because we have some experience with Gurudev, we know how they met Prabhupada, and from childhood they are so strict, they are fully inclined to Krishna, but still they are very strict to Prabhupada said these things, okay, I have to do these things. They never went to Vrindavan. Gurudev once went to Vrindavan. Even Puri once. How far? 60 kilometers. People from west, they want to come to Puri. No, I want to see Jagannath. Gurudev never trained us like that. This is Dham, you have to go. No. We are Acharya Upasana. Our service. It doesn't mean we cannot go there. No, our service is important. Never allowing us. You cannot go. At that time, no one is allowing to go to Vrindavan. Puri, no, this is my guru's place. Prabhupada came here. You have to serve. Bas, finish. No jatra, no other things. No, never allow us. We trend up like that. Which acharya upasana, acharya nishta, that gives strength. And that rectify our mistakes and gives the realization also. That when we stick to acharya upasana, we can rectify ourselves. Otherwise, individually you perform so much bhajan, so much parikrama, whatever you may do, you cannot rectify yourself. Because we are weak. How can we? We are not doctor, we are a diseased person. How can we correct ourselves? You have mercy. So conclusion of all these verses, Prabhupada mentioning always, Krishna consciousness. We have to perform pure devotional service. So this is the essence of all sastras. So whatever principle adopted by Prabhupada, actually this is revealing. It is revealed, Krishna revealed to him. If someone is very strict to acharya principles, situation, how can I say, within 10,000 years, so many problems will come. When Krishna was there, problem was there. When Krishna was there, problem was there. Always problem was. So problem, it was there, it will be there. Now some problems are there. But for whom there is no problem? Those are following acharya principles, for them there is no problem. Problem will come, problem will go in his own way. Those are following principles, for them. When Krishna was there, still, you see, when Kansa was there, everyone disturbed, but Akura was there. Most of the devotees left from Mathura when consecrated problems. But Akura, he was there. You know, okay, this problem, this is not a big problem for me. For higher purpose, I have to tolerate. Therefore, Krishna sent to him, just go and bring Krishna Balaram. Problem will come, anyhow. This is a worldwide mission. Something will come. In a small house, there is a problem. Krishna, husband and wife, to speak of worldwide mission. Something will come, something will. But if an individual devotee whoever he may be, maybe myself or yourself, whoever may be, if someone is attached to Acharya principle, you have faith. Attachment means faith. If you have unflinching faith at the lotus feet of Guru and Krishna, for him there is no problem. This is the, we can say, secret. And he will not disturb. He will only stop to his Acharya principles. He will pray. He have faith. Arrangement will come. Arrangement will come. Like Pandavas. For wherever they are going, within this 12 year, within the forest, every time he finds blessings from Vaishnavas, Brahmanas. Every time. Because this was Krishna's arrangement. Every time. Success. Looks like they are in distress, but success. Because they have faith. So, we have to very determined and one-pointedness. We have to develop our one-pointedness towards Acharya principles. Therefore, Prabhupada adopted Guru Puja. Always we have to pray to Acharyas. Then our surrenderness will increase. And more we surrender, Madad Pitaha. More we surrender, then all principles will reveal to you. Krishna and Madharaj. Okay, Hare Krishna. Srila Prabhupada ki jai, Srila Gurudev ki jai, Bhagavad Gita ki jai, Nitai Pramadhi.
Gopal.